ଭାଗବତମ ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟ ପଞ୍ଚମ ଶ୍ଳୋକ କଥା ଆରମ୍ଭ କରେ। କାଲି ଅବଶ୍ୟ କହିଥିଲେ ଶ୍ଳୋକଟି ଇଏ ହେଉଛି ବେଣୁଗୀତି ପ୍ରସିଦ୍ଧ ଗୀତ ବେଣୁଗୀତ ପ୍ରସିଦ୍ଧ ଅଧ୍ୟାୟ ଆମେ କାଲି କହିଥିଲେ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ତେଣୁ ଆମେ ଏ ଶ୍ଳୋକ ଆଉ କିଛି ସମୟ କଥା କହିବା। କାଲି ଅଳ୍ପ ସମୟ କହିଥିଲେ ଯେଉଁମାନେ ଚାହିଁବେ ଶ୍ଳୋକ ପାଠ କରିବା ପାଇଁ ବହି ଅଛି ଆମର ଭାଗବତ ବହି ଆମେ ପଢ଼ିପାରିବେ ଦଶ ଏକୋଇଶ ପାଞ୍ଚରେ ଆମେ ପାଠ କରିବା। ଆପଣ ସବୁ ପ୍ରସିଦ୍ଧ ଶ୍ଳୋକ ଆପଣ ଜାଣିଥିବେ ବର୍ହା ପିଡ଼ଂ ନଟବର ବପୁ କନ୍ନୟୋ କନିକାରଂ କନ୍ନୟୋ କନିକାରଂ ବିଭ୍ରଦବାସ କନକପିସଂ ବୈଜନ୍ତୀଂ ଚ ମାଳାଂ ରନ୍ଧ୍ରାନ୍ ବେଣୁ ରଦର୍ଶୁଦୟା ପୁରୟନ୍ ଗୋପବୃନ୍ଦୈ ରନ୍ଧ୍ରାନ୍ ବେଣୁ ବୃନ୍ଦାରଣ୍ୟ ସୁପଦରମଣ ପ୍ରାବିଶତ୍ ଗୀତି କୀର୍ତ୍ତି ପ୍ରସିଦ୍ଧ ଶ୍ଳୋକ ମୁଁ କାଲି କହିଥିଲେ ତେଣୁ ଆଜି ଆଉ ଏଇଥିରୁ କଥା ଆରମ୍ଭ କରିବା। ଶରତ ଋତୁରେ ଭଗବାନ ଯେଉଁ ସୁନ୍ଦର ନିର୍ମଳ ଶୋଭା ଜଗତରେ ଏହି ଋତୁରେ ଭଗବାନଙ୍କର ଯେତେବେଳେ ଗୋଚାରଣ କରୁଛନ୍ତି ସେହି ସମୟରେ ବଂଶୀବାଦନ କରୁଛନ୍ତି। ଆଜ୍ଞା କାଲି ଆମେ ଯେଉଁ କହିଥିଲୁ ଭଗବାନ ଏ ଯେଉଁ ଯାଇଛନ୍ତି ଶରତ ଋତୁରେ ଭଗବାନ ଗୋଚାରଣ କରୁଛନ୍ତି ଗୋଚାରଣ କରିବା ସମୟରେ ବଂଶୀବାଦନ କରୁଛନ୍ତି ତେଣୁ ଏଇଟା ଶୁଣି ଗୋପୀମାନଙ୍କର କ'ଣ ଭାବ ହେଉଛି ସେ କଥା ଏଠି ପ୍ରକାଶ କରାଯାଇଛି। ଗୋପୀମାନେ ଭଗବାନଙ୍କ ଦର୍ଶନରେ ତାଙ୍କୁ ଗୋଟିଏ ତ୍ରୁଟି ଗୋଟିଏ ଯୁଗ ଭଳି ଲାଗୁଛି ତେଣୁ ଆଜି ଯେତେବେଳେ ସେମାନେ ଶ୍ରବଣ କରୁଛନ୍ତି ବଂଶୀଧ୍ୱନି ତେଣୁ ବଂଶୀଧ୍ୱନି ଶ୍ରବଣ ଶୁଣିବା ମାତ୍ରକେ ସମସ୍ତେ ଆସି ପହଞ୍ଚି ଯାଉଛନ୍ତି ତାଙ୍କର ଯେଉଁ ସ୍ଥାନ ରହିଛି ଯେଉଁଠି ସେମାନେ ଭଗବାନ ବିଷୟରେ ତାଙ୍କର ଲୀଳା ଗାନ କରନ୍ତି ସେଇ ସବୁ ଆସି ସେମାନେ କଥା ହେଉଛନ୍ତି। ତାଙ୍କର ମନର ଭାବ ଯେଉଁ ରହିଛି କୃଷ୍ଣଙ୍କର ଚିନ୍ତାରେ ସେମାନେ ଭାବ ବିଷୟରେ ଆଉ କିଛି କହିପାରୁନାହାନ୍ତି। ବିଶେଷ ଭାବରେ ରାଧାରାଣୀଙ୍କର ଭାବ ବର୍ଣ୍ଣନା କରାଯାଇଛି ରାଧାରାଣୀଙ୍କର ମୁଖରୁ କିଛି ବାହାରୁ ନାହିଁ ଯଦିଓ ସେ ଚିନ୍ତା କରୁଛନ୍ତି କୃଷ୍ଣଙ୍କର ଲୀଳା ସେ କହିବା ପାଇଁ ଚାହୁଁଛନ୍ତି କିନ୍ତୁ କହିପାରୁନାହାନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ଏଇଟାକୁ ଲକ୍ଷ୍ୟ କରୁଛନ୍ତି ତେଣୁ ସୁଖଦେବ ଗୋସ୍ୱାମୀ ରାଧାରାଣୀଙ୍କର ମନର ଭାବକୁ ପ୍ରକାଶ କରିଛନ୍ତି ଏହି ଶ୍ଳୋକରେ ବର୍ହା ପିଡ଼ଂ ନଟବର ବପୁ ଭଗବାନଙ୍କ ରୂପ ବର୍ଣ୍ଣନା କରାଯାଉଛି ବର୍ହା କେତେ ସୁନ୍ଦର ରୂପ ଭଗବାନଙ୍କର ବର୍ହା ପିଡ଼ଂ ନଟବର ବପୁ ଭଗବାନ ଯେଉଁ ବୃନ୍ଦାବନରେ ପ୍ରବେଶ କରୁଛନ୍ତି ତାଙ୍କର ମସ୍ତକରେ ବର୍ହାପିଡ଼ ଆପଣଙ୍କ ବର୍ତ୍ତମାନ ବର୍ହାପିଡ଼ ମୟୂର ପିଛ ଲାଗିଛି ଭଗବାନଙ୍କର ଶିଖାରେ ମସ୍ତକରେ ବର୍ହାପିଡ଼ ବା ଯେଉଁ ବର୍ହା ଯେଉଁ ମୟୂରର ପିଛ ଏବଂ ସେ କେମିତି ଯାଉଛନ୍ତି ନା ନଟବର ବପୁ ଏମାନେ ସବୁ ଚିନ୍ତା କରୁଛନ୍ତି ସ୍ମରଣ କରୁଛନ୍ତି କେମିତି ଯାଉଛନ୍ତି କୃଷ୍ଣ ତାଙ୍କର ଚାଲି ସେମାନେ ଦେଖିଛନ୍ତି ଚାଲନ୍ତି ଚାଲିକି ଛୋଟ ପିଲା ଯେମିତି ଚାଲନ୍ତି ନୃତ୍ୟ କରି କରିକି ସେଇଭଳି ଭାବରେ କୃଷ୍ଣ ନୃତ୍ୟ କରି କରିକି ଯାଉଛନ୍ତି ନଟବର ବପୁ ଏବଂ କର୍ଣ୍ଣୟୋ କର୍ଣ୍ଣିକାରମ୍ ଦୁଇ କର୍ଣ୍ଣରେ ଗୋଟିଏ ଫୁଲ ଧାରଣ କର୍ଣ୍ଣିକାର କର୍ଣ୍ଣିକାର ଏକ ବଚନ କୁହାଯାଉଛି ତେଣୁ ବିଭ୍ରତ ବାସ ବାସ କିଭଳି ଭାବରେ ପରିଧାନ କରିଛନ୍ତି ବସ୍ତ୍ର ନା କନକ କପିସମ୍ କନକ କପିସ କହିଲେ ଭଗବାନ ଯେଉଁ ବସ୍ତ୍ର ରହିଛି ଯେଉଁ ରହିଛି ପିହିତ ବସ୍ତ୍ର ସୁବର୍ଣ୍ଣଭଳି ପିତୃ ବସ୍ତ୍ର ଧାରଣ କରିଛନ୍ତି ଏବଂ ବୈଜନ୍ତୀଙ୍କ ମାଳା ମାଳା ଯେଉଁ ଧାରଣ କରିଛନ୍ତି ବୈଜନ୍ତୀ ମାଳା ପାଞ୍ଚ ରଙ୍ଗର ପୁଷ୍ପ ଏବଂ ରନ୍ଧ୍ରାନ୍ ବେଣୁ ରଧର ସୁଦୟା, ବେଣୁ ନାଗ କରୁଛନ୍ତି କିଭଳି ଯେଉଁ ବେଣୁରେ ଯେଉଁ ରନ୍ଧ୍ର ରହିଛି ସେଥିରେ ଯେମିତି ତାଙ୍କର ଅଧର ସୁଦାକୁ ଢାଳି ଦେଉଛନ୍ତି। ରନ୍ଧ୍ରାନ୍ ବେଣୁ ରଧର ସୁଦୟା ପୁରାୟନ ଗୋପ ବୃନ୍ଦେଇ, ଏଇଭଳି ଭାବରେ ସେ ବେଣୁରେ ସେ ରନ୍ଧ୍ର ସବୁ ପୂର୍ଣ୍ଣ ହୋଇଯାଉଛି ଭଗବାନଙ୍କ ଅଧର ସୁଦାରେ। ଏବଂ ଗୋପବୃନ୍ଦେଇ ବୃନ୍ଦାରଣ୍ୟ ସ୍ୱପଦ ରମଣ ପ୍ରାବିଶତ ଗୀତି କୀର୍ତ୍ତି, ଗୋପବୃନ୍ଦଙ୍କ ସହିତ ଗାବିମାନଙ୍କ ସହିତ ଭଗବାନ ସ୍ୱପଦ ରମଣ ବୃନ୍ଦାରଣ୍ୟ ପ୍ରବେଶ କରୁଛନ୍ତି। ବୃନ୍ଦାରଣ୍ୟରେ ବର୍ତ୍ତମାନ ଲୀଳା ଚାଲିବ, ତେଣୁ ବୃନ୍ଦାରଣ୍ୟ ସ୍ୱପଦ ରମଣ ଭଗବାନ ପାଦ ପଦ୍ମ ଯେଉଁ ସ୍ଥାପନ କରୁଛନ୍ତି କେତେ ସୁନ୍ଦର ସବୁ ଚିହ୍ନ ରହିଛନ୍ତି, ସ୍ୱପଦ ରମଣ ଏଇଭଳି ଭାବେ ପ୍ରାବିଶତ ଭଗବାନ ପ୍ରବେଶ କରୁଛନ୍ତି, ସେଇ ଲୀଳାକୁ ସ୍ମରଣ କରୁଛନ୍ତି ରାଧାରାଣୀ ଏବଂ ଗୋପୀମାନେ। ତେଣୁ ଗୀତ କୀର୍ତ୍ତି ତାଙ୍କର ଯେଉଁ ଗୋପବୃନ୍ଦେଇ ରହିଛନ୍ତି, ଗୋପ ତାଙ୍କର ସାଙ୍ଗ ବାଳକମାନେ ସବୁ ରହିଛନ୍ତି, ସେମାନେ ଜୟ ହୋ ଜୟ ହୋ ଗୀତ ଗାନ କରୁଛନ୍ତି, ଗୀତ କୀର୍ତ୍ତି ବିଭିନ୍ନ ପ୍ରକାର ଗୀତ ଗାନ କରୁଛନ୍ତି। ଆମେ ମଧ୍ୟ ଗୀତ ଗାନ କରିବା, ଲାଷ୍ଟ କରିବା, ଏବେଠୁ ଗୀତ କଲେ ସମୟ ହେବ ନାହିଁ। ତେଣୁ ଏ ଯେଉଁ ଗୀତ ଗାନ କରୁଛନ୍ତି, ଏ ଯେଉଁ ଶ୍ଳୋକଟି ରହିଛି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ବହୁତ ଆଚାର୍ଯ୍ୟମାନେ ବହୁତ ସୁନ୍ଦର ସୁନ୍ଦର ତା ବିଷୟରେ କଥା କହିଛନ୍ତି, ଆମେ ଗତକାଲି କିଛି କହିଥିଲେ, ପୁଣି ସେଇଥିପାଇଁ ଆମ ହରିଚରଣ ପ୍ରଭୁ ମଧ୍ୟ ଆଶା ପ୍ରକାଶ କରିଥିଲେ କରୁଛନ୍ତି ଯେ ସେ ମଧ୍ୟ ଟିକେ ଶୁଣିନଥିଲେ କାଲି। କାଲି ଆମର ବହୁତ ଗୁରୁତ୍ୱପୂର୍ଣ୍ଣ ଦିବସ ଥିଲା, ଶସ୍ୟ ଆମ ରୋପଣ ହୋଇଥିଲା, ତେଣୁ ଏ ଶ୍ଳୋକଟି ଆମେ ପୁଣି ଆମେ ତ ଚିନ୍ତା କରୁଛୁ ଆଉ ଥରେ କହିବୁ ବୋଲି ରାପିଡ଼ମ୍ ନଟବ୍ର ବପୁ। କାରଣ ଏ ଶ୍ଳୋକ ଏଭଳି ଶ୍ଳୋକ, ଏ ଯେତେବେଳେ ସୁଖଦେବ ଗୋସ୍ୱାମୀ ଯେତେବେଳେ ପ୍ରଥମେ ତାଙ୍କର ମାତୃଗର୍ଭରୁ ଜନ୍ମଗ୍ରହଣ କଲା, ବହୁତ ବର୍ଷ କାଳ ରହିଗଲେ ମାଆଙ୍କ ଗର୍ଭରେ, ତାପରେ ଯେତେବେଳେ ସେ ଜନ୍ମଗ୍ରହଣ କଲେ ସାଙ୍ଗେ ସାଙ୍ଗେ ଚାଲିଗଲେ ପ୍ରବଜା କରିବା ପାଇଁ ଚାଲିଗଲେ, ତାଙ୍କ ପିତା ତାଙ୍କ ପଛେ ପଛେ ନାହୁଁଛନ୍ତି, କିନ୍ତୁ ସେ ଯାଇ ବ୍ରହ୍ମଚିନ୍ତନ କରୁଥିଲେ। ତେଣୁ ତାଙ୍କର ପିତା ବ୍ୟାସଦେବ ତାଙ୍କର ଅନ୍ୟ ଶିଷ୍ୟମାନଙ୍କ ଦ୍ୱାରା ଏଇ ଭାଗବତର କେତୋଟି ଗୁରୁତ୍ୱପୂର୍ଣ୍ଣ ଶ୍ଳୋକକୁ ଶିଖେଇକରି ପଠେଇଥିଲେ। ସୁଖତ ରହିଛି ବଣରେ, ତେଣୁ ଇଏ ଯେତେବେଳେ ଯିବେ କଥା ଶୁଣି ଭାଗବତ ଶ୍ଳୋକ ଶୁଣିକି ଆକର୍ଷିତ ହୋଇକି ଆସିବେ। ଆମେ ଗତ ରବିବାର ସେ ଶ୍ଳୋକଟି କହିଥିଲେ, ଆତ୍ମାରାମସ୍ୟ ମୁନୟ, ଏ ଶ୍ଳୋକଟି ରହିଛନ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ସମସ୍ତେ ଆକର୍ଷିତ ହୋଇଯିବେ ଭଗବାନଙ୍କ ଏଭଳି ରୂପ। ତେଣୁ ଏଠି ଭଗବାନଙ୍କ ରୂପ ମାଧ୍ୟମରେ ବର୍ଣ୍ଣନା କରାଯାଉଛି। ଏ ଶୁଣିକିରି ଶିଶୁମାନଙ୍କ ମୁଖରୁ ଏଇ ସଙ୍ଗୀତ ଶୁଙ୍ଗି ଏଇ ଯେଉଁ ଶ୍ଳୋକ ଶୁଣିକିରି ସୁଖଦେବ ଗୋସ୍ୱାମୀ ଆସିଲେ, ତାଙ୍କ ପିତାଙ୍କ ପାଖକୁ ଆସିଲେ ଏବଂ ଏହିସବୁ ଭାଗବତଙ୍କୁ ଅଧ୍ୟୟନ କଲେ। ଏ ଶ୍ଳୋକରେ ଏତେ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ରହିଛି, ତେଣୁ ଆଚାର୍ଯ୍ୟମାନେ ବହୁତ କଥା, ଭଗବାନଙ୍କ ରୂପ କେତେ ସୁନ୍ଦର, ଭଗବାନଙ୍କର ଯେତେ ଭଗବାନଙ୍କର ଅବତାର ସବୁ ରହିଛନ୍ତି, ରାମ ନୃସିଂହ ବାମନ ଇତ୍ୟାଦି ଅନେକ ଭଗବାନଙ୍କ ରୂପ, ବହୁତ ସୁନ୍ଦର ରୂପ ଭଗବାନଙ୍କର ସବୁ ଅବତାର ମଧ୍ୟ ସେଇଭଳି ଭାବେ ରୂପ, କିନ୍ତୁ କୃଷ୍ଣଙ୍କର ରୂପ ହେଉଛି ସେସାର, ତାଙ୍କ ରୂପ ସହିତ କାହାର ରୂପ ସମାନ ହୋଇପାରିବ ନାହିଁ। ଏ ଚାରୋଟି ମାଧୁରୀ କୃଷ୍ଣଙ୍କର ରହିଛି, ଯେଉଁ ମାଧୁରୀ ସହିତ ବିଷ୍ଣୁ ତତ୍ତ୍ୱମାନେ ମଧ୍ୟ ସମାନ ହୋଇପାରିବେ ନାହିଁ। ତାଦେହରେ ଗୋଟିଏ ରହୁଛି ମାଧୁରୀ, ହେଉଛି ରୂପ ମାଧୁରୀ, ଭଗବାନ ରୂପ ମାଧୁରୀ, କେତେ ସୁନ୍ଦର ରୂପ ଭାଗବତ ବିଭିନ୍ନ ସ୍ଥାନରେ ଭଗବାନ କୃଷ୍ଣଙ୍କର ରୂପ ମାଧୁରୀ ବର୍ଣ୍ଣନା କରାଯାଇଛି। ବିଶେଷ ଭାବରେ ଆମ ଶ୍ରୀଶ୍ରୀମଦ ରାଧାମୋହନ ସ୍ୱାମୀ ମହାରାଜ ଏ କେତୋଟି ଶ୍ଳୋକ କହିଥିଲେ, ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି 12 ଶ୍ଳୋକରେ, ଏଇଟା ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, କେତେ ସୁନ୍ଦର ରୂପ ଭଗବାନ ଚାଲିଗଲା ପରେ ବିଦୁର ଯେଉଁ ଯାଇଛନ୍ତି ମହାଭାରତ ଯୁଦ୍ଧ ହେବା ପୂର୍ବରୁ ସେ ଚାଲିଯାଇଥିଲେ, 35 ବର୍ଷ କାଳ କରୁଥିଲେ, ପର୍ଯ୍ୟଟନ କରୁଥିଲେ, ତୀର୍ଥ ପର୍ଯ୍ୟଟନ କରିଥିଲେ, ସମ୍ବଲପୁର ଦେଇ ମଧ୍ୟ ଯାଇଥାଇପାରନ୍ତି, ସମଗ୍ର ଭାରତବର୍ଷ ପର୍ଯ୍ୟଟନ କରିଛନ୍ତି। ତେଣୁ ଯେତେବେଳେ ଆସିଲେ ଖବର ପାଇଲେ, ଦ୍ୱାରକା ଯାଇ ପହଞ୍ଚିଲେ, ଆ ମାନେ କ'ଣ କ'ଣ ଯେଉଁ ରହିଛି କନ୍ୟାକୁମାରୀଠୁ ଆରମ୍ଭ କରି କାଶ୍ମୀର ପର୍ଯ୍ୟନ୍ତ କ'ଣ କହନ୍ତି, କନ୍ୟାକୁମାରୀ ତ ତଳଟା, ଉପରଟା ହେଉଛି କାଶ୍ମୀର, କାଶ୍ମୀରରୁ କନ୍ୟାକୁମାରୀ ବିଭିନ୍ନ ତୀର୍ଥ ସବୁ ରହିଛନ୍ତି ଭଗବାନଙ୍କର, ସବୁ ଭ୍ରମଣ କରିଛନ୍ତି, 35 ବର୍ଷ ଭ୍ରମଣ କରିକି ଆସିକି ଦ୍ୱାରକାରେ ପହଞ୍ଚିଗଲେ। ଦ୍ୱାରକାରେ ଯେତେବେଳେ ପହଞ୍ଚିଲେ ସେତେବେଳେ ଖବର ପାଇଲେ ଭଗବାନଙ୍କୁ ନାହାନ୍ତି, କିନ୍ତୁ କାହାକୁ ପଚାରି ବିଦ୍ରୋହ କେହି ଚିହ୍ନି ପାରୁନାହାନ୍ତି, ବିଦ୍ରୋହ ଯଦି ପ୍ରଧାନମନ୍ତ୍ରୀ ଥିଲେ ବିଦ୍ରୋହ କେହି ଚିହ୍ନି ପାରୁନାହାନ୍ତି, ତେଣୁ ମନ ଦୁଃଖରେ ଆସୁଛନ୍ତି, ଆସି ଆସି ପୁଣି ବୃନ୍ଦାବନରେ ଯେତେବେଳେ ପହଞ୍ଚିଛନ୍ତି, ବୃନ୍ଦାବନରେ ଉଦ୍ଧବକୁ ଦେଖିଲେ, ଉଦ୍ଧବ ମଧ୍ୟ ଭଗବାନଙ୍କ ବିରହରେ ବହୁତ ମନ ଦୁଃଖରେ ରହିଛନ୍ତି, କ୍ରନ୍ଦନ କରୁଛନ୍ତି, ତେଣୁ ବିଦୁର ଚିହ୍ନି ପାରିଲେ ଉଦ୍ଧବଙ୍କୁ। ତେଣୁ ବିଦ୍ରୋହ ବୟସରେ ବଡ଼, ତେଣୁ ଉଦ୍ଧବଙ୍କୁ ସେ ଆଲିଙ୍ଗନ କଲେ। ଉଦ୍ଧବ ଯେତେବେଳେ ବିଦ୍ରୋହ ଦେଖିଲେ, ତେଣୁ ତାଙ୍କ ଭିତରେ ପ୍ରେମର ଆଦାନ ପ୍ରଦାନ ହେଲା। ବିଦ୍ରୋହ ପଚାରିଲେ ଭଗବାନ ବିଷୟରେ, ତେଣୁ ଉଦ୍ଧବ ତାଙ୍କୁ ସବୁ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରେ। ତୃତୀୟ ସ୍କନ୍ଧ ପ୍ରଥମରୁ ଚତୁର୍ଥ ଅଧ୍ୟାୟ, ଏଇ ଚାରୋଟି ଶ୍ଳୋକ ଚାରୋଟି ଅଧ୍ୟାୟରେ ଦଶମ ସ୍କନ୍ଧର ଟ୍ରେଲର ଦିଆଯାଇଛି। ଯେମିତି ଫିଲ୍ମରେ ଯେଉଁ ଟ୍ରେଲର ରହିଥାଏ, ସେହିଭଳି ଭାବେ ଦଶମ ସ୍କନ୍ଧ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରିଦେଇଛନ୍ତି ଚାରୋଟି ଶ୍ଳୋକରେ। ତାଦେହରୁ ଇଏ ଗୋଟିଏ ଶ୍ଳୋକ ଥିଲା, ଦ୍ୱିତୀୟ ଅଧ୍ୟାୟ ବାର ଶ୍ଳୋକ ବୃନ୍ଦାବନ ଲୀଳାକୁ, ପ୍ରଥମ ଏବଂ ଦ୍ୱିତୀୟ ଅଧ୍ୟାୟରେ ବୃନ୍ଦାବନ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ସେତେବେଳେ ସେ କହୁଛନ୍ତି, ଉଦ୍ଧବ ମନ ଦୁଃଖରେ କହୁଛନ୍ତି, ଜନ୍ମତ୍ରୈଲୋପୈକଂ ସ୍ୱଯୋଗଂ ମାୟାବଳଂ ଦର୍ଶୟିତା ଗୃହୀତଂ ଭୀଷ୍ମାବନଂ ସ୍ୱସ୍ୟ ଚ ସୌଭଗର୍ଦ୍ଧେ ପରଂ ପଦଂ ଭୂଷଣ ଭୂଷଣାଂ। ମୁଁ ଥରେ ଏ ଶ୍ଳୋକଟି କଥା କହିଥିଲି, ଭଗବାନଙ୍କୁ ଆମେ ଭୂଷଣ ଲଗାଉଛେ, ଭଗବାନ ଭୂଷଣ, ଭଗବାନ ତା ଦ୍ୱାରା ଶୋଭିତ ହେଉନାହାନ୍ତି, ବରଂ ଭୂଷଣ ଭଗବାନଙ୍କର ଭୂଷଣ ଭଗବାନଙ୍କ ରୂପ ଦ୍ୱାରା ଶୋଭିତ ହେଉଛି। ଇଏ ହେଉଛି ଭଗବାନ ଭୂଷଣର ବୈଚିତ୍ରତା। ମୁଁ ଥରେ କଥା କହିଥିଲି, ଏ ଶ୍ଳୋକଟି ହେଉଛି ଏଇଟା, ଭଗବାନ ରୂପ ବର୍ଣ୍ଣନା କରାଯାଉଛି, କିଭଳି ରୂପ ଭଗବାନଙ୍କର, ନା ଜନ୍ମାଟ୍ୟଳୁ ପୈତମ ସ୍ୱଯୋଗଂ, ଭଗବାନ ଯେଉଁ ଆସନ୍ତି ଭୌତିକ ଜଗତକୁ ଆସନ୍ତି, ମାଟ୍ୟଲୀଳା ଯେଉଁ ଗ୍ରହଣ କରନ୍ତି, ସେ ନିଜ ସ୍ୱଯୋଗ ନିଜ ଯେଉଁ ଆତ୍ମମାୟାରେ ଭଗବାନ ଆସନ୍ତି ଏବଂ ଏଭଳି ରୂପ ଧାରଣ କରନ୍ତି ଯେ ଭୀଷ୍ମାପନ ସ୍ୱସ୍ୟ ଅନ୍ୟମାନେ ତ ବିସ୍ମିତ ହୋଇଯାଆନ୍ତି, ସେଥିରେ ବଡ଼ କଥା ନୁହଁ, କିନ୍ତୁ ନିଜେ ମଧ୍ୟ ଭଗବାନଙ୍କ ରୂପରେ ବିସ୍ମିତ ହୋଇଯାଆନ୍ତି, ତାଙ୍କର ନିଜେ ନିଜର ରୂପରେ ବିସ୍ମିତ ହୋଇଯାଆନ୍ତି। ଏ ଦ୍ୱାରକା ଲୀଳାରେ ବର୍ଣ୍ଣନା କରାଯାଇଛି, ଆମେ ଏସବୁ ଏତେ ବର୍ଣ୍ଣନା କରିବା ନାହିଁ, ଆମେ ସଂକ୍ଷେପରେ ବର୍ଣ୍ଣନା କରିକି ଚାଲିଯିବା, ଆମର ମୁଖ୍ୟ ପ୍ରସଙ୍ଗକୁ ଆସିବା। ତେଣୁ ସେ ଯେଉଁ ରହିଛି ଦ୍ୱାରକା ଲୀଳାରେ ଭଗବାନ ନିଜର ରୂପ ଦେଖି ଆକର୍ଷିତ, କାହାର ରୂପ ଏଇଭଳି ପଚାରୁଛନ୍ତି। ଦ୍ୱାରକାରେ ଯେଉଁ ସ୍ତମ୍ଭ ସବୁ ରହିଛି, ସବୁ ମଣିର ସ୍ତମ୍ଭ ରହିଛି, ସେଥିରେ ନିଜର ପ୍ରତିବିମ୍ବ ଦେଖି ସେ ଭାବୁଛନ୍ତି କାହାର ରୂପ, ଏତେ ଆକର୍ଷିତ ହୋଇଯାଉଛନ୍ତି। ତେଣୁ ସ୍ୱସ୍ୟ ସୌଭାଗ୍ୟ, ଏଇଭଳି ଭାବରେ ସେ ସମସ୍ତଙ୍କ ସୌଭାଗ୍ୟ ବର୍ଦ୍ଧନ କରୁଛନ୍ତି ସୌଭାଗ୍ୟ। ତାପରେ ଜନ୍ମାତ୍ୟଡୋପୈକାଂ ସ୍ୱଯୋଗଂ ମାୟାବଳଂ ଦର୍ଶୟିତା ଗୃହୀତଂ ଭୀଷ୍ମାବଳଂ ସ୍ୱସ୍ୟ ପରଂ ପଦଂ ଭୂଷଣ ଭୂଷଣାଙ୍ଗମ। ପରଂ ପଦଂ, ବହୁତ ସୁନ୍ଦର ଭଗବାନଙ୍କ ରୂପ, ଭୂଷଣ ଭୂଷଣାଙ୍ଗ ଭଗବାନଙ୍କର ରୂପ, ଏଭଳି ତାଙ୍କ ଯେଉଁ ଅଳଙ୍କାର ଦିଆଯାଏ, ଅଳଙ୍କାର ଅଳଙ୍କୃତ ହୋଇଯାଆନ୍ତି, ଭଗବାନ ଅଳଙ୍କୃତ ହୁଅନ୍ତି ନାହିଁ। ଭଗବାନଙ୍କର ରୂପ ସହିତ ଯେତେ ଅଳଙ୍କାର ଦେଲେ ମଧ୍ୟ କ'ଣ ରହିଛି, ଭଗବାନଙ୍କ ଅଳଙ୍କାରର ବୈଚିତ୍ରତା ବା ଭଗବାନ ଭୂଷଣର ବୈଚିତ୍ରତା। ତେଣୁ ଏଇ ଯେଉଁ ଏଇଭଳି ଭାବେ ଭଗବାନଙ୍କ ରୂପ ରହିଛି, ଭଗବାନ ନିଜକୁ ମଧ୍ୟ ଆକର୍ଷିତ କରେ ଭଗବାନଙ୍କ ରୂପ, ଏଭଳି ରୂପ। ତେଣୁ ରାଧାରାଣୀ ସେ ରୂପକୁ ଚିନ୍ତା କରୁଛନ୍ତି, କେତେ ସୁନ୍ଦର ରୂପ, ରୂପ ମାଧୁରୀ, ବିଭିନ୍ନ ସ୍ଥାନରେ ସେସବୁ ରୂପ କିଛି ବର୍ଣ୍ଣନା କରାଯାଇଛି। ବିଶେଷ ଭାବରେ ଯେତେବେଳେ ଭଗବାନ ଯେତେବେଳେ ମଲ୍ଲ ଯୁଦ୍ଧ ମଲ୍ଲମାନଙ୍କ ପାଖରେ ପହଞ୍ଚିଥିଲେ, ପ୍ରବେଶ କରିଥିଲେ, ମଲ୍ଲ ଯେଉଁ ମଥୁରାର ରଙ୍ଗ କ୍ଷେତ୍ରରେ ରଙ୍ଗ ଯେଉଁ ରହିଛି, ଯେଉଁଠି ଯୁଦ୍ଧ ହେବ, ମଲ୍ଲ ଯୁଦ୍ଧ ହେବ, ମଲ୍ଲ କ୍ରୀଡ଼ା ହେବ, ସେଇ ସାମ୍ନାରେ ରଖିଥିଲେ, କଂସ ରଖିଥିଲା ଉଭୟ ପିଢ଼କୁ, ରାତି ସାରା ମଦ ପ୍ରଦାନ କରୁଥିଲେ, ତାକୁ ମତୁଆଲା କରି ରଖିଥିଲା, ଭାବିଥିଲା କୃଷ୍ଣ ଆସିଲେ ଏଇଠି ମରିଯିବ, ଏଇଠି ମରିଯିବ କୃଷ୍ଣ ବଳରା, ଯଦି ମନେକର ବଞ୍ଚିଗଲେ ସିଏ ତାହେଲେ ଅଷ୍ଟମଲ ଅଛନ୍ତି, ତାଙ୍କୁ ମାରିଦେବେ, କିଛି ଅସୁବିଧା ନାହିଁ। ତେଣୁ ଭଗବାନ ଯେତେବେଳେ ଖେଳରେ ଖେଳରେ ଯେଉଁଠି ଛୋଟିଆ ହାତୀ ପିଲାକୁ ଯେମିତି ଆମର ହଳ ଥିଲା ସେଠି ଚାଲିଗଲା, ହଳ ଯେମିତି ଛୋଟ ପିଲା ଖେଳୁଥିଲା ଖେଳନା ଧରିକିରି, ସେଇଭଳି ଭାବରେ ଭଗବାନ ଏ ବିରାଟ ବଡ଼ ହାତୀ, 10,000 ହାତୀର ବଳ ଥିଲା ତା'ର, ଭଗବାନ ତାକୁ ବୁଲେଇ ବୁଲେଇ ତା ଲାଙ୍ଗୁଡ଼ା ଧରି ବୁଲେଇ ବୁଲେଇ ଗୋଟିଏ ହାତରେ ବାମ ହାତରେ ବାମ ହାତରେ ବୁଲେଇ ବୁଲେଇ ତାକୁ ହତ୍ୟା କରି ମାରିଦେଲେ, ପିଟି ଦେଇକି ମାରିଦେଲେ ଭଗବାନ। ତେଣୁ ତା'ର ଯେଉଁ ଥିଲା ଦାନ୍ତ ଥିଲା, ବଡ଼ ବଡ଼ ଦାନ୍ତ ଦୁଇଟା ତାକୁ ଉପାଡ଼ି ଦେଲେ, କୃଷ୍ଣ ଏବଂ ବଳରାମ ଦୁଇ ଜଣ ସେ ହାତୀକୁ ଦାନ୍ତକୁ ଧରି ପ୍ରବେଶ କରୁଛନ୍ତି, ଦଶମ ସ୍କନ୍ଧ 43 ବର୍ଣ୍ଣନା କରାଯାଇଛି। ତେଣୁ ସେ ଯେଉଁ ଭଗବାନ ରୂପ, ତାକୁ ଦେଖି ସେ ଯେଉଁ ନାରୀମାନେ ଚିନ୍ତା କରୁଛନ୍ତି, ମଥୁରାର ନାରୀମାନେ କେତେ ସୁନ୍ଦର ରୂପ ଚିନ୍ତା କରୁଛନ୍ତି, ସେଇଟା ସେ ଶ୍ଳୋକଟି ଅଛନ୍ତି ଦଶମ ସ୍କନ୍ଧ 44-14 ଶ୍ଳୋକରେ ଏ ଶ୍ଳୋକଟି ଅଛନ୍ତି, ଆମେ ଶ୍ଳୋକଟି କହିବା ନାହିଁ। ବହୁତ ସୁନ୍ଦର ରୂପ, ସେମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, କେତେ ସୁନ୍ଦର ରୂପ, ଗୋପ୍ୟ ସ୍ତବ କିମ୍ ଅଚର ଅମୁଷ୍ୟ ରୂପ, ସେମାନେ କହୁଛନ୍ତି ଏତେ ସୁନ୍ଦର ରୂପ, ଗୋପମାନେ ଗୋପୀମାନେ କ'ଣ ତପସ୍ୟା ଆଚରଣ କରିଥିଲେ ଯେ ଏଭଳି ରୂପକୁ ସେମାନେ ଦେଖୁଥିଲେ, ପାନ କରୁଥିଲେ। ସେମାନେ ରୂପକୁ ଦେଖୁନଥିଲେ, ସେମାନେ ରୂପକୁ ପାନ କରୁଥିଲେ, ଚକ୍ଷୁ ମାଧ୍ୟମରେ ପାନ କରୁଥିଲେ। ଭଗବାନ ରୂପ ଏଭଳି ଥିଲା। ଗୋପ୍ୟ ସ୍ତବ କି ମଥର ଅମୁଷ୍ୟ ରୂପମ ଲାବଣ୍ୟ ସାରମ ଅସମର୍ଦ୍ଧମ ଅନନ୍ୟ ସିଦ୍ଧମ। ଲାବଣ୍ୟ ସାର ଲହୁଣୀ ଭଳି ଲାବଣ୍ୟ ସାର, ଅସମର୍ଦ୍ଧମ ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ଆଉ ଉର୍ଦ୍ଧ କଥା କ'ଣ ପାଇବା। ଅସମର୍ଦ୍ଧମ ଅନନ୍ୟ ସିଦ୍ଧମ ଶ୍ରେଷ୍ଠ ରୂପ ପ୍ରାପ୍ତ ହୋଇଥିଲେ। ଦୀର୍ଘି ପିବନ୍ତ୍ୟୋ ଅନୁସବ ଅଭିନବମ ଦୁରାପମ। ଦୀର୍ଘି ଚକ୍ଷୁ ଦ୍ୱାରା ସେମାନେ ପାଳନ କରୁଥିଲେ ଭଗବାନ ରୂପକୁ। ଅନୁସବମ ଏଇ ଶୁଭ ଶବ ଯେଉଁ ଅଧର ସୁଧା ବା ରୂପ ସୁଧାକୁ ପାଳନ କରୁଥିଲେ। ଅଭିନବମ ରୂପ କିଭଳି ନା ଅଭିନବମ, ପ୍ରତି ସମୟରେ ସେଟା ନୂଆ ନୂଆ ରୂପ ହେଉଥିଲା ଅଭିନବମ। ଦୀର୍ଘି ପିବନ୍ତ୍ୟୋ ଅନୁସବମ ଅଭିନବମ ଦୁରାପମ, ଏଇଟା କେହି ପ୍ରାପ୍ତ ହୋଇପାରନ୍ତି ନାହିଁ। ଦୁରାପମ ଏଭଳି ରୂପ ସେମାନେ ପ୍ରାପ୍ତ ହୋଇଥିଲେ। ଅନନ୍ୟ ସିଦ୍ଧମ ଦୁରାପମ ଦୁରାପମ ଏଇଭଳି ଭାବରେ ସେମାନେ ସବୁ ମାତ୍ର ନାରୀମାନେ ସେଭଳି ଭାବରେ କହୁଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନଙ୍କ ରୂପ ସବୁ ରହିଛି, ଏତେ ସୁନ୍ଦର ରୂପ ରହିଛି। ତେଣୁ ଏଇ ଲୀଳାରେ ଏଇ ଯେଉଁ ଏଇ ଶ୍ଳୋକରେ ଶ୍ରୀଧର ସ୍ୱାମୀ ଆମର ମୂଳ ଆଚାର୍ଯ୍ୟ ଟୀକାକାର ହେଉଛନ୍ତି ଶ୍ରୀଧର ସ୍ୱାମୀ। ତେଣୁ ଶ୍ରୀଧର ସ୍ୱାମୀ ଏଇଭଳି ଭାବରେ ବର୍ଣ୍ଣନା କରିଥିଲେ, କାରଣ ସେ ରାଧାରାଣୀ ଯଦି ଚିନ୍ତା କରୁଛନ୍ତି ଭଗବାନଙ୍କ ରୂପକୁ ସେ ବର୍ଣ୍ଣନା କରିପାରୁନାହାନ୍ତି ଭାବାବେଶରେ। ସୁଖଦେବ ଗୋସ୍ୱାମୀ ଏଇଟା ବର୍ଣ୍ଣନା କରିଛନ୍ତି। ଶ୍ରୀଧର ସ୍ୱାମୀ କହୁଛନ୍ତି, ଯାଦୃଶଂ କୃଷ୍ଣ ସ୍ମରଣ ତାସଂ ମନସ କ୍ଷେବକଂ ଜାତଂ କଦାହ। ଭଗବାନ ଯେଉଁ ରୂପ, ଏଇ ଯେଉଁ ରୂପ ଆମେ ସେ ବର୍ଣ୍ଣନା କରୁଛେ, ଏଭଳି ରୂପ ଯାଦୃଶଂ କୃଷ୍ଣ ସ୍ମରଣ ତାଙ୍କର ସ୍ମରଣ ହେଉଛି ରାଧାରାଣୀଙ୍କର, ତାସଂ ମନସ କ୍ଷୋଭକଂ ଏ ରୂପକୁ ସ୍ମରଣ କରିଦେଲା ପରେ ତାଙ୍କର ମନରେ କ୍ଷୋଭ ଜାତ ହେଉଛି, ତାଙ୍କର ସଙ୍ଗ ପ୍ରାପ୍ତ ହୋଇପାରିଲେ ନାହିଁ, ତାଙ୍କଠାରୁ ଦୂରେଇ ଗଲେ ବିରହ ହୋଇଗଲା, ଏଥିରେ ମନରେ କ୍ଷୋଭ ଜାତ ହେଉଛି। ଗୋଟିଏ ମୁହୂର୍ତ୍ତ ଗୋଟିଏ ତ୍ରୁଟି, ସେକେଣ୍ଡର 1700 ଭାଗରୁ ଭାଗେ ଗୋଟିଏ ଗୋଟିଏ ତ୍ରୁଟି ତାଙ୍କୁ ଗୋଟିଏ 10 ବର୍ଷ ଭଳି ଲାଗୁଛି, ଯୁଗ ଭଳି ଲାଗୁଛି। ତେଣୁ ଆଉ କିଛି କଥା କହିପାରୁନାହାନ୍ତି। ତେଣୁ ତଦାହ ଯେ ସେ ଆମର ସୁଖଦେବ ଗୋସ୍ୱାମୀ କଥାଟି କହିଛନ୍ତି। ତେଣୁ ସନାତନ ଗୋସ୍ୱାମୀ ମଧ୍ୟ ତାଙ୍କର ଟୀକାରେ କହୁଛନ୍ତି, ଆମେ ସେ ସବୁ ରାଧାମୋହନ ଶର୍ମା ଯେମାନଙ୍କ ସବୁ କଥା କହିଛନ୍ତି, ତେଣୁ ଆମେ ସବୁ କହୁଛେ, କାରଣ ଆମର ଟୀକା ପଢ଼ିବା ପାଇଁ ଆମର ଯୋଗ୍ୟତା ନାହିଁ ଏତେ ସବୁ। ସନାତନ ଗୋସ୍ୱାମୀ କହୁଛନ୍ତି, ଏବଂ ଭାବ ବିଶେଷ ଭାବ ବିଶେଷ ଆବିର୍ଭାବେନ ଶ୍ରୀ ବ୍ୟାସ ନନ୍ଦିନୀ ଶ୍ରୀ ନନ୍ଦନନ୍ଦନାୟ ତଦାନୀତନ ବେଶାଧିକଂ ସ୍ମରଣ ତାସାଂ ତଦ୍ ବର୍ଣ୍ଣନାନ୍ତରମେବ ସ୍ୱୟଂ ତଦ୍ ବର୍ଣ୍ଣୟତି। ବ୍ୟାସନନ୍ଦନ ବ୍ୟାସନନ୍ଦନ ହେଉଛନ୍ତି ସୁଖଦେବ ଗୋସ୍ୱାମୀ। ନନ୍ଦନନ୍ଦନଙ୍କର ଯେଉଁଭଳି ଭାବରେ ରୂପକୁ ବର୍ଣ୍ଣନା କରୁଛନ୍ତି, ତଦାନୀତନମ ବେଶାଧିକମ ବେଶ ଇତ୍ୟାଦି ସବୁ ବର୍ଣ୍ଣନା କରାଯିବ, ଏଇଟାକୁ ସ୍ମରଣ କରି ତାସାଂ ତଦ୍ ବର୍ଣ୍ଣନାନ୍ତରମେବ ସ୍ୱୟଂ ତଦ୍ ବର୍ଣ୍ଣୟତି। ରାଧାରାଣୀଙ୍କର ଏଇଭଳି ଭାବରେ ମନରେ ଚିନ୍ତା ରହିଛି, ତେଣୁ ସେଇଟାକୁ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି। ତତ୍ ଅଭିପ୍ରାୟ ଯାଦ୍ରିକ ଇତ୍ୟାଦି ନା ସେହି ବ୍ୟଞ୍ଜିତ ହେବ। ଶ୍ରୀଧର ସ୍ୱାମୀ ଏଇଭଳି ଭାବରେ ବର୍ଣ୍ଣନା କରୁଛନ୍ତି। ସନାତନ ଗୋସ୍ୱାମୀ ମଧ୍ୟ ଶ୍ରୀଧର ସ୍ୱାମୀଙ୍କର ଆନୁଗତ୍ୟରେ ବର୍ଣ୍ଣନା କରୁଛନ୍ତି। ସବୁ ଯେତେ ଆଚାର୍ଯ୍ୟ ଅଛନ୍ତି, ଧର ଆମର ଜଣେ ଥିଲେ ବଲ୍ଲଭା ଭଟ୍ଟ ନା କ'ଣ ତାଙ୍କ ନା, ପୁରୀରେ ଆସିଥିଲେ, ସେ କହିଥିଲେ ଭାଗବତମର ଟୀକା କରିଥିଲେ, ମହାପ୍ରଭୁ ଥିଲେ ସେ ସେତେବେଳେ ପୁରୀରେ ଥିଲେ, ନିତ୍ୟାନନ୍ଦ ପ୍ରଭୁ ଅଦ୍ୱୈତ ଆଚାର୍ଯ୍ୟ ସବୁ ଥିଲେ, ସବୁ ତାଙ୍କୁ କହିଲେ ମୁଁ ଏ ଗୋଟେ ଭାଗବତମ ଟୀକା କରିଛି, ଶ୍ରୀଧର ସ୍ୱାମୀଙ୍କ ଟୀକାକୁ ବାଦ ଦେଇକିରି ମୁଁ ଟୀକା କରିଛି, ଏଇଭଳି ଭାବରେ କହିଦେଲେ। ତେଣୁ ଯେତେବେଳେ ତାଙ୍କୁ ସେ ତାଙ୍କ ଟୀକାକୁ ଦିଆଗଲା ମହାପ୍ରଭୁଙ୍କୁ, ମହାପ୍ରଭୁ କହିଲେ ସ୍ୱାମୀ ନା ମାନିଆ ବେଶ୍ୟା କରି ଗଣି ତାକୁ, ଯେଉଁମାନେ ସ୍ୱାମୀ ମାନନ୍ତି ନାହିଁ ତାଙ୍କୁ ସେମାନେ ବେଶ୍ୟାରେ ଯାଆନ୍ତି। ତେଣୁ ସେ ଦେଖିଲେ ନାହିଁ ସେ ଭାଗବତମ। ତେଣୁ ଶ୍ରୀଧର ସ୍ୱାମୀ ହେଉଛନ୍ତି ମୂଳ ଟୀକାକାର, ତାଙ୍କ ଆନୁଗତ୍ୟରେ ଆମର ଯେତେ ଟୀକାକାର ସବୁ ରହିଛନ୍ତି ସେମାନେ ସବୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ସନାତନ ଗୋସ୍ୱାମୀ ଇତ୍ୟାଦି, ଜୀବ ଗୋସ୍ୱାମୀ, ରୂପ ଗୋସ୍ୱାମୀ, ସେମାନେ ସବୁ ଦେଇଛନ୍ତି, ଭାଷ୍ୟ ଦେଇଛନ୍ତି। ହରିଶୁରୀ ଆମର ଶ୍ରୀ ଶ୍ରୀମଦ ରାଧାମୋହନ ସ୍ୱାମୀ ମହାରାଜ ତାଙ୍କୁ ସବୁ କହିଛନ୍ତି, ତେଣୁ ଆମେ ଯେତିକି ଶୁଣିଛୁ ସେଇଟା କହିବା। ତେଣୁ ଏଠି କୁହାଯାଉଛି ସନାତନ ଗୋସ୍ୱାମୀ ଏଇଭଳି ଭାବରେ ବର୍ଣ୍ଣନା କରିଛନ୍ତି, ଶ୍ରୀଧର ସ୍ୱାମୀଙ୍କ ଆନୁଗତ୍ୟରେ ବର୍ଣ୍ଣନା କରୁଛନ୍ତି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମଧ୍ୟ ସେଭଳି ଭାବରେ ଆମେ ଗତକାଲି କହିଥିଲେ ଆଉ ଟିକେ କହିବା ଯେ ଏ ଯେଉଁ ବରହାପିଡ଼ଙ୍ଗ କର୍ଣ୍ଣୟ କର୍ଣ୍ଣିକାରମ୍, ଦୁଇ କର୍ଣ୍ଣରେ ଦୁଇଟି କର୍ଣ୍ଣିକାର ଫୁଲ ମିଳିଲାନି କି ଭଗବାନଙ୍କୁ? ନା ଗୋଟିଏ ଫୁଲ ଆଣିଲେ କାହିଁକି? ନା ଏଇଠି କହୁଛି ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି କାହିଁକି ନା ନଟବର ବପୁ ବିଭ୍ରହ, ବିଭ୍ରହ କହିଲେ ଏ ସବୁଗୁଡ଼ାକ ଧାରଣ କରିଛନ୍ତି ସିଏ, ବରହାପିଡ଼ଙ୍ଗ ଧାରଣ କରିଛନ୍ତି, ନଟବର ବପୁ ଧାରଣ କରିଛନ୍ତି, କର୍ଣ୍ଣୟ କର୍ଣ୍ଣିକାରମ୍ ଧାରଣ କରିଛନ୍ତି, ବାସ ସୁନ୍ଦର ବସ୍ତ୍ର ଧାରଣ କରିଛନ୍ତି, ବୈଜନ୍ତୀ ମାଳା ଧାରଣ କରିଛନ୍ତି, ବେଣୁ ଧାରଣ କରିଛନ୍ତି, ସବୁ ଧାରଣ କରିଛନ୍ତି ଭଗବାନ। ବିଭ୍ରତ ଶବ୍ଦ ସେଥିପାଇଁ ବ୍ୟବହାର କରାଯାଏ, ବିଭ୍ରତ ପ୍ରତି ଶ୍ଳୋକ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ତେଣୁ ଏଇଠି ଯେଉଁ କୁହାଗଲା ସିଦ୍ଧ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ତଥାଭୂତ ନଟବର ବରହାପିଢ଼ ଶିରଭୂଷଣ ଯତ୍ର, ବରହାପିଢ଼ ଯେଉଁ ଧାରଣ କରିଛନ୍ତି ଶିରଭୂଷଣ ତାଙ୍କର ଭଗବାନଙ୍କର, ତେଣୁ ତଥାଭୂତ ନଟବର ବପୁ ବିଭ୍ରତ, ସେଇଭଳି ଭାବରେ ନଟବର ବପୁ ଧାରଣ କରିଛନ୍ତି, ନଟ ନୃତ୍ୟ କରି କରିକି ଯାଉଛନ୍ତି ଭଗବାନ ନଟବର ବପୁ ବିଭ୍ରତ। କର୍ଣ୍ଣିକାର ଏକମେବ କର୍ଣ୍ଣୟୋ କଦାଚିତ୍ ବାମେ କଦାଚିତ୍ ଦକ୍ଷିଣେ ଇତି ସ୍ୱସ୍ୟ ଯୌବନମତତ୍ୱ ଅଭିବଞ୍ଜିତୁମ୍, ଗୋଟିଏ ଫୁଲ ଧାରଣ ତାଙ୍କର ଯୌବନମତ୍ତତା ଦେଖାଉଛନ୍ତି ଭଗବାନ ନୃତ୍ୟ କରି କରିକି ଯାଉଛନ୍ତି, ତେଣୁ କେତେବେଳେ ବାମ କାନାଡ଼ ଲଗାଉଛନ୍ତି, କେତେବେଳେ ଡାହାଣ କାନାଡ଼ ଲଗାଉଛନ୍ତି, ଭଗବାନ ଏଇଭଳି ଭାବରେ ନୃତ୍ୟ କରି କରିକି ଯାଉଛନ୍ତି। ଆମେ ଗତକାଲି କହିଥିଲେ ଏଇଟାକୁ ସେଥିପାଇଁ କହୁନଥିଲେ, ଯାହା ହଉ ଏଇଭଳି ଭାବରେ ରନ୍ଧ୍ରା ମାନେ ଛିଦ୍ରେଭ୍ୟ ତଦୀୟ ବଂଶି ରହିଛି, ତଦୀୟ ଛିଦ୍ରେଭ୍ୟ ନିଃସୃତ୍ୟ ବ୍ରଜବାଳାନ କର୍ମଦ୍ୱାରେଣ ତନ୍ ମନ ପ୍ରବିଶ୍ୟ, ଭଗବାନ ଯେଉଁ ବେଣୁ ବାଦନ କରୁଛନ୍ତି ସାରା ପୃଥିବୀ ବ୍ରହ୍ମଲୋକ ପର୍ଯ୍ୟନ୍ତ ଚାଲିଗଲା ବେଣୁ ସ୍ୱର, କିନ୍ତୁ କେଉଁଠି ଦେଖିଲେ ସମସ୍ତେ କାନରେ ଇୟରଫୋନ୍ ଦେଇକି ଫିଲ୍ମ ତ ଶୁଣୁଛନ୍ତି। ଯେମିତି ଆମେ ଦେଖିବା ବୁର୍ଲା ସହରରେ ସମ୍ବଲପୁର ସହ ଯୁଆଡ଼େ ଗଲେ ସମସ୍ତେ କାନରେ ଇୟରଫୋନ୍ ଦେଇ କ'ଣ ଶୁଣୁଛନ୍ତି ନା ସିନେମା ଗୀତ ଶୁଣୁଛନ୍ତି, ଆଉ ଭଗବାନ କଥା କ'ଣ ଶୁଣିବେ ସେମାନେ? ସେଇଭଳି ଭାବରେ ବଂଶୀ ହଁ ଗାଡ଼ି ଚଲାଉଛନ୍ତି, ତେଣୁ ବଂଶୀ ଯେତେବେଳେ ଭଗବାନ ବଂଶୀନାଥ କରୁଛନ୍ତି, ବଂଶୀବାଦନ କରୁଛନ୍ତି, ବେଣୁ ବେଣୁ ବଂଶୀ ମାଧୁରୀ ଏ କ'ଣ ମୁରଲୀ ତା'ର ଅଲଗା ଅଲଗା ସାଇଜ୍ ଅନୁସାରେ ତାଙ୍କ ନାମ ରହିଛି, ଏଠି ବେଣୁ କୁହାଯାଇଛି ବେଣୁ ଗୀତ। ତେଣୁ ବେଣୁ ଯେତେବେଳେ ଆମେ ବେଣୁ ଗୀତ ଯେଉଁ ଯାଉଛନ୍ତି କେଉଁଠି ପାଇଲେନି କାହାର କର୍ଣ୍ଣରେ ପ୍ରବେଶ କରିବା ପାଇଁ, ସବୁ କର୍ଣ୍ଣ ଇୟର ଘର ଲାଗିଛି, ସମସ୍ତେ ଫିଲ୍ମ ଗୀତ ଶୁଣୁଛନ୍ତି। ତେଣୁ ସେ ଆସିଲେ ବେଣୁ ଧ୍ୱନି ଆସିଲେ, ଆସିକିରି ବୃନ୍ଦାବନରେ ଆସି କ'ଣ କଲେ ଏଠି କୁହାଯାଇଛି, ଏଠି ଅଧର ସୁଧାର୍ଥ ବେଣୁ ନିଷ୍ପ୍ରାଣମପି ତ ସଂସ୍ପର୍ଶେନ ଚେତୟିତ୍ୱା ସପ୍ରାଣୀ କୃତ୍ୱ ତେନ ତ୍ରିଜଗତ ଅପି ଉନ୍ମାଦ୍ୟ ପଶ୍ଚାତ କଠୋର ସଚେତନ ସ୍ୱଭାବ ଅନଧିକାରିଣ ଜ୍ଞାତ୍ୱା ତଦୀୟ ଛିଦ୍ରବ୍ୟ ନିଃସୃତ୍ୟ। ସମସ୍ତଙ୍କୁ କର୍ଣ୍ଣ ଭିତରେ ପ୍ରବେଶ କଲେ କିନ୍ତୁ ଦେଖିଲେ ତାଙ୍କ କଠୋର ସ୍ୱଭାବ ରହିଛି, ତେଣୁ ସେ ପଳେଇ ଆସିଲେ, ସେ ରହିଲେ ନାହିଁ, ସେ ଧ୍ୱନି ରହିଲେ ନାହିଁ, ଆସିକରି କେଉଁଠି ପ୍ରବେଶ କଲେ? ଆମର ତ ରହିଛି ଗୋଟିଏ ଗୀତ ରହିଛି, କାଞ୍ଜି ଗଲା କରେ କରେ ତମେ ବସିଲା ଘରେ, ସେଇଭଳି ଭାବରେ ବେଣୁ ଗୀତ ସବୁଆଡ଼େ ବୁଲି ବୁଲିକି ଆସିକି ପୁଣି ବସିଲେ ବୃନ୍ଦାବନରେ, କେଉଁଠି ବସିଲେ? ବ୍ରଜବାଳାନା କର୍ଣ୍ଣଦ୍ୱାରେଣ, ବ୍ରଜବାଳାଙ୍କର କର୍ଣ୍ଣଦ୍ୱାର ଖୋଲା ରହିଛି, କର୍ଣ୍ଣଦ୍ୱାର ଭଗବାନ କଥା ଶୁଣିବା ପାଇଁ କର୍ଣ୍ଣ ଆଗବର ରହିଛି, କର୍ଣ୍ଣଦ୍ୱାରେଣ ତନ୍ ମନ ପ୍ରବିଶ୍ୟଂ ସ୍ୱଂ, ତାଙ୍କର କର୍ଣ୍ଣଦ୍ୱାର ଦେଇକି ତାଙ୍କ ମନ ଭିତରେ ପ୍ରବେଶ କରିଗଲେ ଏଇ ବଂଶୀଧ୍ୱନି, ସଫଳୀ କୃତ୍ୱା ବହୁତ ଆନନ୍ଦିତ ହେଇଯାଉଛନ୍ତି ସେମାନେ ବଂଶୀଧ୍ୱନି ଶୁଣି। ଏସବୁ ବର୍ଣ୍ଣନା କରିବେ ନା, 13 ଶ୍ଳୋକରେ ବର୍ଣ୍ଣନା କରିବେ, ବଂଶୀର ମହାତ୍ମ୍ୟ ବର୍ଣ୍ଣନା କରିବେ, ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ସେଥିପାଇଁ ଆମେ ମଧ୍ୟ କହିବା ମହାରାଜଙ୍କର ଆନୁଗତ୍ୟରେ ସେଭଳି ତତ୍ରୈବ ସୋ ସର୍ବବିକ୍ରମାନ ଦର୍ଶୟା ମାସେତି ଦ୍ୱତୀତମ, ଭଗବାନଙ୍କ ବିକ୍ରମକୁ ଏଠୁ ପ୍ରକାଶ କରାଯାଉଛି। ତେଣୁ ଏଠି ଯେଉଁ କୁହାଗଲା ଯେ କର୍ଣ୍ଣୟୋ ରନ୍ଧ୍ରାନ୍ ବେଣୁ ଆଦର୍ଶ ଦେହା ପୁରାୟନ ଗୋପବୃନ୍ଦେଇ ବୃନ୍ଦାବନ ସ୍ୱପଦ ରମଣ ପ୍ରାବିଶତ ଗୀତ। ହଁ, ଏଠି ଜୀବ ଗୋସ୍ୱାମୀ କଥା ଗୋଟେ କହିଛନ୍ତି, ଜୀବ ଗୋସ୍ୱାମୀ ଯେଉଁ କହିଛନ୍ତି, ଜୀବ ଗୋସ୍ୱାମୀଙ୍କର ରହିଛି ଯେ ହଁ ହରିଶୂରୀ ଏଠି ଗୋଟେ କହିଛନ୍ତି, ଭଗବାନ ଯେଉଁ ଗୀତ ଗୀତ କୀର୍ତ୍ତି ରହିଛି ନା, ଗୀତ କୀର୍ତ୍ତି କେତେବେଳେ ଭଗବାନ ଗୀତ ଗାନ କରୁଛନ୍ତି, ଗୀତ ତାଙ୍କ ସାଙ୍ଗ ବାଳକମାନେ ମଧ୍ୟ ଗୀତ ଗାନ କରୁଛନ୍ତି, ଗୀତ କୀର୍ତ୍ତି ହେଉଛି ଭଗବାନ ତାଙ୍କର ଭକ୍ତମାନଙ୍କର ଦଶ ଗାନ କରୁଛନ୍ତି, ତାଙ୍କ ସଖାମାନଙ୍କର ସଖାମାନେ ତାଙ୍କ ଭକ୍ତ ଭଗବାନଙ୍କର ଦଶ ଗାନ କରୁଛନ୍ତି, ଏଇଭଳି ଭାବରେ ପରସ୍ପରର
ଗୁଣ କାହାଣ ଚାଲିଛି। ତେଣୁ ଏଠି ହରିଶ୍ରୀ କହୁଛନ୍ତି ଭଗବାନ ଚିନ୍ତା କରୁଛନ୍ତି ଭବିଷ୍ୟତରେ ମୁଁ ଯେତେବେଳେ ବଡ଼ ହେବି ପାଠ ପଢ଼ି ବଡ଼ ମଧୁ ବାରିଷ୍ଟର ବୋଲା ହେବି ଏସବୁ ରହିଛି। ତେଣୁ ସିଏ ଭଗବାନ ଚିନ୍ତା କରୁଛନ୍ତି ବଡ଼ ହେବି ସେତେବେଳେ ମହାଭାରତ ଯୁଦ୍ଧ ହେବ ମହା 90 ବର୍ଷ ମୋର ଯେତେବେଳେ ହେଇଯିବ ସେତେବେଳେ ମହାଭାରତ ଯୁଦ୍ଧ ହେବ ସେତେବେଳେ ମୋର ସଖା ହେବେ ଅର୍ଜୁନ ମୁଁ ତାଙ୍କୁ ଗୀତ ଉପଦେଶ ଶୁଣେଇବି ସେତେବେଳେ ସଙ୍ଗୀତ ଗାନ କରି ଗୀତା ଗାନ କରି ଏଁ କ'ଣ ଯାହା ସ୍ୱୟଂ ପଦ୍ମନାଭସ୍ୟ ମୁଖ ପଦ୍ମାବଲି ସୁତମ ଏଇ ଭଗବତ ଗୀତା ଭଗବାନ ପଦ୍ମନାଭଙ୍କର ମୁଖ ପଦ୍ମରୁ ଆସିଛନ୍ତି। ତେଣୁ ଭଗବାନ ସେଥିପାଇଁ ଗୀତ ପ୍ରାକ୍ଟିସ୍ କରୁଛନ୍ତି ବର୍ତ୍ତମାନ ଗୀତ କରୁଛନ୍ତି ପ୍ରାକ୍ଟିସ୍ କରୁଛନ୍ତି। ହରିଶୁରୀ ଜଣେ ଆଚାର୍ଯ୍ୟ ଅଛନ୍ତି ସେ ସେଇଟା କହିଛନ୍ତି ଆମର ସେ ରାଧାନନ୍ଦୀ ମହାରାଜ ତାଙ୍କର ଟୀକାକୁ କହିଛନ୍ତି। ତେବେ ଆମର ଯେଉଁ ରହିଛନ୍ତି ଜୀବ ଗୋସ୍ୱାମୀ ସେଇଟାକୁ ପରେ କହିବା। ତେଣୁ ଏହିଭଳି ଭାବରେ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଭଗବାନ ପ୍ରବେଶ କରୁଛନ୍ତି ଏଠି ବଳଦେବଙ୍କ କଥା କୁହାଯାଇ ନାହିଁ ବଳଦେବ ସହିତ ଅନୁକ୍ତି ବଳଦେବଙ୍କ ସହିତ କୁହାଯାଇ ନାହିଁ କାରଣ ଆମେ ପ୍ରଥମେ କହିଛେ ଏଇଟା ପରୋକ୍ଷ ଭାବରେ କୁହାଯାଇଛି ପରୋକ୍ଷ ଭାବରେ ଏସବୁ ଗାନ କରାଯାଇଛି ବେଣୁଗୀତି ରହିଛି ରାଧାରାଣୀ ବା ଗୋପୀମାନେ ଯେଉଁ ଭଗବାନଙ୍କର ଲୀଳାକୁ ବର୍ଣ୍ଣନା କରିବେ ପରୋକ୍ଷ ଭାବରେ। ତେଣୁ ସେ ଚାହୁଁଥିଲେ ଯେତେ ଦୂର ସମ୍ଭବ କୃଷ୍ଣଙ୍କ ବିଷୟରେ ଆମେ ଡାଇରେକ୍ଟ କହିବୁ ପରୋକ୍ଷ ଆମେ ଗତକାଲି କହିଥିଲେ କଥା ପରୋକ୍ଷ ଭାବରେ କହିବା। ତେଣୁ ଆମେ ଉଦାହରଣ ଦେଇଥିଲେ ସେ ଯେଉଁ ଭଗବାନ ସୁପର୍ଣ୍ଣଖା ଭଗବାନ ରାମଚନ୍ଦ୍ରଙ୍କ ଦେଖା କରିଥିଲେ ରାମଚନ୍ଦ୍ର ଗୋଟେ ଲେଖା ଦେଇଥିଲେ ଲକ୍ଷ୍ମଣଙ୍କୁ ବାହୁନ ଆକାଶରେ ଦାନ ଯୋଗ ଦଶାକୁ ବିହର କାନନ କରି ଆଲିଙ୍ଗନକୁ ଏହିସବୁ ଶ୍ଳୋକଟି କହିଥିଲେ ତାର ଅର୍ଥ ହେଉଛି ଅଲଗା ପଢ଼ିଲେ ଅଲଗା ଅର୍ଥ ଆସିବ। ତେଣୁ ଇଏ ମଧ୍ୟ ସେହିଭଳି ଭାବରେ ପରୋକ୍ଷ ଭାବରେ କୁହାଯାଇଛି କିନ୍ତୁ ଏଠି ରାଧାରାଣୀ ବା ତାଙ୍କର ମନୋଭାବକୁ ଗୋପନ କରିପାରିନାହାନ୍ତି ଯଦିଓ ଚାହୁଁଥିଲେ ଗୋପନ କରିବା ପାଇଁ ଗୋପନ କରିପାରିନାହାନ୍ତି ତେଣୁ ବଳଦେବଙ୍କ କଥା ଆଉ ଉଲ୍ଲେଖ କରିନାହାନ୍ତି ସେଥିପାଇଁ ସନାତନ ଗୋସ୍ୱାମୀ ଧରିଲେ କଥାକୁ ଯଦିଓ ସେମାନେ ଚାହୁଁଥିଲେ ଗୋପନ କରିବା ପାଇଁ କିନ୍ତୁ ଗୋପନ କରିପାରିଲେ ନାହିଁ ରାଧାରାଣୀଙ୍କର ମନୋଭାବ ତେଣୁ ଏଠି ବଳରାମଙ୍କ କଥା ଉକ୍ତ ହେଇନାହିଁ କେଉଁଟା ଉକ୍ତ ହେଇନାହିଁ ସେଟା ମଧ୍ୟ କୁହାଯାଇଛି ଆଚାର୍ଯ୍ୟମାନେ କହୁଛନ୍ତି କାହିଁକି ଉକ୍ତ ହେଲା ନାହିଁ ନା ରାଧାରାଣୀ ତାଙ୍କର ଭାବକୁ ସଂଗୋପନ କରିପାରିଲେ ନାହିଁ। ଆମେ ମଧ୍ୟ ଜାଣିପାରିନଥାନ୍ତେ ଏକଥା ଯଦି ସେ ସମୟରେ ରାଧାରାଣୀ ସେମାନେ କଥା କହିନଥାନ୍ତେ ବହୁତ ଆଚାର୍ଯ୍ୟମାନେ ବହୁତ ଟୀକା ଦେଇଛନ୍ତି ଆମେ କ'ଣ ସବୁ ପଢ଼ିପାରିବା ପାଇଁ ସମୟ କାହିଁ ଆମର ସଂସ୍କୃତ ଯାହା ହଉ ରାଧାକାନ୍ତ ସେ ମହାରାଜ କୃପାରୁ ଆମେ ମଧ୍ୟ କିଛି କିଛି କହିପାରୁଛେ ସଂସ୍କୃତ କହିପାରୁଛେ ତେଣୁ ମହାରାଜ କହିଲେ ମୁଁ ଶୁଣୁଥିଲି କାଲି ଆଉ କହିଲେ ପ୍ରକୃତରେ ଏ ଯେଉଁ ଭାଗବତମ୍ ରହିଛନ୍ତି ଏଇଟା ଯଦି ସଂସ୍କୃତ ଯେମିତି ଆମେ ନ ଜାଣିବା ଏ ଭାଗବତର ତା'ର ଅର୍ଥ ଆସ୍ୱାଦନ କରିପାରିବା ନାହିଁ କାରଣ ସଂସ୍କୃତ ଶ୍ଳୋକ ସହିତ କି ସଂସ୍କୃତ ଭାଷା ସହିତ କିଛି ସମାନ ହୋଇପାରିବ ନାହିଁ କିଛି ପରିମାଣ ସମାନ ହୋଇପାରେ କିନ୍ତୁ ତାହାର ଯେଉଁ ରହିଛି ସଂସ୍କୃତ ଭାଷା ତା ସହିତ କି କୌଣସି ଭାଷା ସମାନ ହୋଇପାରିବ ନାହିଁ ତେଣୁ ଭାଗବତ ପଢ଼ିବା ପାଇଁ ହେଲେ ସଂସ୍କୃତ ଶିଖିବାକୁ ପଡ଼ିବ। ତେଣୁ ପ୍ରକୃତରେ ମହାରାଜ କୃପାରୁ ହିଁ ଆମେ ସଂସ୍କୃତ ବିଷୟରେ ଆମେ ସାଧାରଣତଃ ଆମେ ଦେଖିବା ଯେତେ ଭାଗବତ କୁହନ୍ତୁ ଯେତେ କୁହନ୍ତୁ ସଂସ୍କୃତ ସବୁ ଏଡ଼େଇ ଦେବେ ସଂସ୍କୃତ କହିବେନି ତା'ର ଓଡ଼ିଆଟା କହିବେ ବା ଯେଉଁ ଭାଷାରେ କହିବେ କହିବେ ସଂସ୍କୃତ ମୂଳ ଶ୍ଳୋକକୁ କହିବେ ନାହିଁ ଆମେ ମୂଳ ଶ୍ଳୋକ କହୁଛୁ ବୋଲି ଆମକୁ ସେଥିପାଇଁ କୁହାଯାଉଛି ଏ ଲୋକଟା କାହିଁକି ଏତେ ସଂସ୍କୃତ ଶ୍ଳୋକ କହୁଛି। ପ୍ରକୃତରେ ଆମେ ଏଇ ଯେଉଁ ସଂସ୍କୃତ ଏକରେ ଅଭ୍ୟାସ ପାଇଲୁ ଆମର ଶ୍ରୀମନ୍ତ ଗୌରବନ୍ଦ ସେ ମହାରାଜ ଠାରୁ ଗୌରବନ୍ଦ ସେ ମହାରାଜ ଥରେ କ୍ଲାସ୍ରେ ମୁଁ ସେ ନୂଆ ନୂଆ ଆସୁଥିଲି ଭୁବନେଶ୍ୱର ଇସ୍କନ ଭୁବନେଶ୍ୱରକୁ ଏ ସମୟରେ ଥରେ ସେ ପଚାରିଲେ ଗୋଟେ ପ୍ରଶ୍ନ ପଚାରିଲେ ମୁଁ ନୂଆ ନୂଆ ଆସିଛି ତେଣୁ ତାଙ୍କର ବହୁତ ପୁରୁଣା ଶିଷ୍ୟ ସବୁ ଅଛନ୍ତି ମୁଁ 93-94 କଥା କହୁଛି ତେଣୁ ମହାରାଜ ସେଠି 84 କଥା କହୁଛନ୍ତି 84 କି ଆହୁରି ଆଗରୁ 74 ଆମେ ସେ ଜାଗା ମିଳିଥିଲା ତେଣୁ ସବୁ ବହୁତ ପୁରୁଣା ଶିଷ୍ୟମାନେ ସବୁ ରହିଛନ୍ତି ସବୁ କିଏ କିଏ ଉତ୍ତର ଦେଲେ ମହାରାଜ କହିଲେ ୟୁ କୋଟ୍ ଦି ଅଥରିଟି ତୁମେ ଶାସ୍ତ୍ରକୁ ଉଦ୍ଧାର କରି କଥା କହିବ ନା ଆଉ ଏଭଳିଆରୁ କହିଥିଲେ ତେଣୁ ମୁଁ ସେଇ କଥାରୁ ମୁଁ ସବୁ ଶ୍ଳୋକ ପଢ଼ିବା ପାଇଁ ଆରମ୍ଭ କରିଥିଲି ବା ମନେ ରଖିବା ପାଇଁ ଆରମ୍ଭ କରିଥିଲି ତେଣୁକରି ଆଜି ମୁଁ ଏତେ ଶ୍ଳୋକ କହିପାରୁଛି। ତା'ପରେ ଯେତେବେଳେ ଶ୍ରୀମନ୍ତ ରାଧାକୁନ୍ଦ ସେ ମହାରାଜ ଯେତେବେଳେ ଭାଗବତ ଭୁବନେଶ୍ୱର କହିଲେ କଟକରେ ମଧ୍ୟ କହିଥିଲେ ସେ ଯେଉଁଭଳି ଭାବରେ ଶ୍ଳୋକକୁ ଅନୁବାଦ କରୁଥିଲେ ଅନୁଭବ କରୁଥିଲେ ମୁଁ ସେଥିରେ ଅନୁପ୍ରାଣିତ ହୋଇଥିଲି ତେଣୁ ମୁଁ ଯେତେବେଳେ ଭାଗବତ କହେ ବା ଯାହା କହେ ସବୁବେଳେ ଏଇ ଶ୍ଳୋକକୁ ହିଁ ମୂଳ ଶ୍ଳୋକକୁ ହିଁ କହେ ତେଣୁ ଏଇଟାକୁ ମଧ୍ୟ କେତେ ପସନ୍ଦ କରନ୍ତି ନାହିଁ ଅଧିକାଂଶ ପସନ୍ଦ କରନ୍ତି ନାହିଁ କାହିଁକି ଏତେ ଶ୍ଳୋକ କହୁଛି କିନ୍ତୁ ମହାରାଜ ଏଇଟା କହୁଛନ୍ତି ସଂସ୍କୃତକୁ ଯେଉଁମାନେ ଶ୍ଳୋକ ନ କହିବେ ସେମାନେ ଆସ୍ୱାଦନ କରିପାରିବେ ନାହିଁ।
ଭାବ ଯେଉଁ ଭାଗବତଙ୍କ ଶ୍ଳୋକ ଆସ୍ୱାଦନ କରିହେବ ନାହିଁ। ସଂସ୍କୃତର ରହିଛି ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଯାହା ହଉ ଆମେ କହିବା ନାହିଁ। ତେଣୁ ଏଇ କୁହାଯାଇନି ବୋଲି ଏଇଟା ମଧ୍ୟ ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି। ଏଠି ଅନୁକ୍ତି ସବୁ ଶ୍ଳୋକରେ ଆମେ ଦେଖିବା, ସବୁବେଳେ ସେମାନେ ଚାହୁଁଛନ୍ତି ଗୋପନ କରିବା ପାଇଁ, କୃଷ୍ଣଙ୍କ କଥା ଗୋପନ କରିବା ପାଇଁ। ରାଧାରାଣୀଙ୍କ ଭାବ ଅନ୍ୟମାନେ ଜାଣିଯିବେ, ଅନ୍ୟମାନେ ତାକୁ ନିନ୍ଦା କରିବେ, ଏମିତି ସହଜ ନିନ୍ଦା କରୁଛନ୍ତି। ତାହେଲେ ଯେଉଁ ରହିଛନ୍ତି କୁଟିଳା ଜଟିଳା ଏବଂ ସବୁ ରହିଛନ୍ତି ନା, ରାଧାରାଣୀଙ୍କର ଶାଶୁ ଏବଂ ନଣନ୍ଦ ସବୁ ରହିଛନ୍ତି, ସେମାନେ ସବୁ ରାଧାରାଣୀଙ୍କୁ ବହୁତ ଅପମାନ କରନ୍ତି। ମାନେ ସେଠୁ ଭଗବାନ କ'ଣ କଲେ ନା, ଭଗବାନ କହିଲେ ଗୋଟେ ଆଣିଲେ ହଜାର ସହସ୍ର ଛିଦ୍ର ଥିବା ଗୋଟେ ମାଠିଆ ଆଣିଲେ, ମାଠିଆ ଆଣି କହିଲେ କିଏ ସତୀ ସ୍ତ୍ରୀ ଅଛ ବୃନ୍ଦାବନରେ, ନେଇକିରି ଏଇଥିରେ ପାଣି ଆଣ, ଯମୁନାରୁ ପାଣି ଆଣିବ, ମୋ ପାଖକୁ ଆଣିବ, ଯଦି ପାଣି ଗୋଟିଏ ବୁନ୍ଦା ନ ବହିଯିବ ନାହିଁ ତାହେଲେ ସିଏ ହେଉଛି ସତୀ। ଭଗବାନ ପରୀକ୍ଷା କଲେ, ତେଣୁ ଜଟିଳା ଜଟିଳା ସବୁ ଛିଦ୍ରରେ କେଉଁଠୁ ଜଳ ପାଣି ରହିବ, ଛିଦ୍ରରେ ସବୁ ତ ପାଣି ପଳେଇବ ନା। ସେମାନେ ଭାବୁଥିଲେ ଆମେ ପ୍ରକୃତରେ ଏ ରାଧା ହେଉଛି ପ୍ରକୃତରେ ବହୁତ କ'ଣ ବହୁତ ଲମ୍ପଟା ବା ବହୁତ ତା'ର ବ୍ୟଭିଚାରିଣୀ, ଏଇଭଳି ଭାବରେ ସମସ୍ତେ ତାଙ୍କୁ ନିନ୍ଦା କରୁଥିଲେ। ତେଣୁ ରାଧାରାଣୀ ଯେହେତୁ ଲାଷ୍ଟକୁ ରାଧାରାଣୀ ଜାଗାଳ, କାରଣ ସମସ୍ତେ ଜାଣନ୍ତି ଏ ତ ଗୋଡ଼ଟା ସ୍ତ୍ରୀଟା ଇଏ ତ ସବୁ ପ୍ରକାର ବ୍ୟଭିଚାରିଣୀ କାର୍ଯ୍ୟ କରୁଛି, ଆର କୌଣସି ସତୀତ୍ୱ ନାହିଁ, ଏଇଭଳି ଭାବରେ ଭାବୁଥିଲେ। ସମସ୍ତେ ନିଜକୁ ସତୀ ବୋଲି ଭାବିକରି ସବୁ ଯାଇଥିଲେ ଆଣିବା ପାଇଁ ପାଣି, ଆଣିବା ପାଇଁ ଗୋଟିଏ ବୁନ୍ଦା ବି ପାଣି ରହିଲା ନାହିଁ। ଲାଷ୍ଟକୁ ରାଧାରାଣୀ ଗଲେ, ସେମାନେ କେହି ଭାବୁନଥିଲେ କ'ଣ ପାଣି ରହିବ, ଆମେ ତ ଏତେ ବଡ଼ ସତୀ ହେଇକିରି କିଛି ରହିଲା ନାହିଁ, ଏ ତ ସବୁଠାରୁ ବଡ଼ ଅସତି, ତେଣୁ ଆର କ'ଣ ରହିବ ତଥାପି ଦେଖିବା କ'ଣ ହେଉଛି। ତେଣୁ ରାଧାରାଣୀ ଗଲେ, ସିଏ ହେଉଛନ୍ତି ପ୍ରକୃତରେ ସତୀ, ଭଗବାନ ହେଉଛନ୍ତି ପ୍ରକୃତରେ ସ୍ୱାମୀ, ପ୍ରକୃତରେ ପତି ହେଉଛନ୍ତି ଭଗବାନ, ଶ୍ରିୟପତି, ଯଜ୍ଞପତି, ପ୍ରଜାପତି, ଧିଆପତି, ଲୋକପତି, ଧରାପତି, ପତିର୍ ଗତିଷ୍ଠାନ୍ଧକ ବୃଷ୍ଣି ସାତତାଂ ପ୍ରସିଦ୍ଧତାଂ ମି ଭଗବାନ ସତାଂ ପତି। ସୁଖଦେବ ଗୋସ୍ୱାମୀ କହିଥିଲେ ସମସ୍ତଙ୍କର ସେ ହେଉଛନ୍ତି ପତି, ଶ୍ରିୟ ଲକ୍ଷ୍ମୀଦେବୀଙ୍କର ପତି, ଯଜ୍ଞର ପତି, ଲୋକର ପତି, ବୁଦ୍ଧିର ପତି, ସବୁକିଛିରେ ସେ ହେଉଛନ୍ତି ପତି। ସେହି ପତି ମୋର ପତି ମଧ୍ୟ, ସେ ମୋ ଉପରେ ପ୍ରସନ୍ନ ହୁଅନ୍ତୁ। ଏଇଭଳି ଭାବରେ 13 ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି। ତେଣୁ ରାଧାରାଣୀ ଆମର ସମସ୍ତଙ୍କ ପ୍ରତି ହେଉଛନ୍ତି ସିଏ, ଆମର ଯେତେବେଳେ ଠିକ୍ ଅଛି ରାଧାରାଣୀ ଯେତେବେଳେ ଗଲେ ଯମୁନାକୁ ଜଳ ଆଣିବା ପାଇଁ, ରାଧା ଜଳ ଆଣିଲେ, ଜଳ ଆଣିଲେ, ଆଣିକି ଆସୁଛନ୍ତି, ଦେଖୁ ସମସ୍ତେ ଦେଖୁଛନ୍ତି, ଆରେ ଏ ଗୋଟି ବି ପାଣି ଆଣିନି କି, ସେମାନେ ଭାବୁଛନ୍ତି ବୋଧେ ପାଣି ଆଣିନି ବୋଧେ, ଖାଲି ମିଛରେ ମାନେ ଭାରି ଭଳିଆ ଦେଖାଉଛି କିନ୍ତୁ ପାଣି ଆଣିନି ବୋଧେ। ତେଣୁ ରାଧାରାଣୀ ଆସି ପହଞ୍ଚିଗଲେ କୃଷ୍ଣ ପାଖରେ, ଦେଖିଲେ ପାଣି କି ଯେମିତି ସେମିତି ରହିଛି, ମାଠିଆ ପୂର୍ଣ୍ଣ ହୋଇକି ରହିଛି, ସେମିତି ସୀତାଦେବୀ ମଧ୍ୟ ସେଇଭଳି ଭାବରେ ତାଙ୍କର ସତୀତ୍ୱକୁ ପରୀକ୍ଷା ଦେଇଥିଲେ, କାରଣ ଅଗ୍ନି ପରୀକ୍ଷା ଦେଇଥିଲେ, କିନ୍ତୁ ତଥାପି ତାଙ୍କୁ ସେ ଯେଉଁ ରହିଛି ଧୋବା ଲଜକ, ସିଏ ଭଗବାନ ରାମଙ୍କ ରମରେ ଭଗବାନ ନିଜେ ଦେଖୁଥିଲେ ଠିକ୍ ଭାବରେ ରାଜ୍ୟ ଶାସନ ହେଉଛି କି ନାହିଁ, ଗୋଟେ ଦେଖିଲେ ଏ ରଜକ ଜଣେ ବା ଜଣେ ଶୂଦ୍ର, ଏଇଭଳିଆ ତାଙ୍କ ପତ୍ନୀ ଯିଏକି ବାପ ଘରେ ରହିଯାଇଥିଲା ଗୋଟେ ରାତି, ସେ କହିଲା ତୁ ଅସତୀ ହୋଇଗଲୁ, ମୁଁ ତୋତେ ଗ୍ରହଣ କରିବି ନାହିଁ। ତେଣୁ ତା ସ୍ତ୍ରୀ କହିଲା ସୀତାଦେବୀ ରହିଲେ ଏତେ ସମୟ ରହିଲେ, ଏତେ ବର୍ଷ ପାଖାପାଖି ରହିଲେ, ସେ ଅଶୋକା ବଟିକାରେ ରହିଲେ, ରାବଣ ପାଖରେ ରହିଲେ, ରାମଚନ୍ଦ୍ର ଭଗବାନ ତାଙ୍କୁ ଗ୍ରହଣ କଲେ, ତମେ କ'ଣ ବଡ଼ ଲୋକ। ଏ ଭଗବାନ ଶୁଣିଦେଲେ, ରାମଚନ୍ଦ୍ର ଶୁଣିଦେଲେ, ତେଣୁ ସୀତାଙ୍କୁ ବନବାସ କରିଦେଲେ, ବନବାସ କରିଦେଲେ। ପରୀକ୍ଷା କରିଥିଲେ ଅଗ୍ନି ପରୀକ୍ଷା, ତଥାପି ଲୋକମାନଙ୍କର ପୁଣି ରହିଛି ଏଭଳି ଭାବରେ। ଯାହା ହଉ, ଆମେ ମଧ୍ୟ ଭଗବାନ ରାମଚନ୍ଦ୍ର କଥା କିଛି କହିବା, ରାମଚନ୍ଦ୍ରଙ୍କ ପାଖରେ ଆମେ ଅଛେ, ତାଙ୍କ କୃପା ପ୍ରାର୍ଥନା କରିବା। ତେଣୁ ଇଏ ଯେଉଁ ରହିଛି କ'ଣ, ଏଇଭଳି ଭାବରେ ଏକଥା କାହିଁକି ଆସିଲା, ସତୀ କାହିଁକି, ସତୀ କଥା କାହିଁକି ଆସିଲା, ଶ୍ଳୋକ କଥା କାହିଁକି ଆସିଲା, ଏଇ ଶ୍ଳୋକ ଶ୍ଳୋକରୁ ଆସିଲା। ଶ୍ଳୋକ ଆମେ ଯେଉଁ ସଂସ୍କୃତ କହୁଛେ, ଶ୍ଳୋକକୁ ଶ୍ଳୋକ ନ ଜାଣିଲେ, ସଂସ୍କୃତ ନ ଜାଣିଲେ ଏଇଟା ଆସ୍ୱାଦନ ଠିକ୍ ଭାବରେ କରିହେବ ନାହିଁ। ମହାରାଜ ଆଜି ମୁଁ ଶୁଣୁଥିଲି ସେ କଥା, ଏଇ ଶ୍ଳୋକ ସଂସ୍କୃତ ପଢ଼ିଲେ ତା'ର ଅର୍ଥ ବୁଝିଲେ ତା'ର ଅର୍ଥକୁ ଆସ୍ୱାଦନ କରିହେବ, ଶ୍ଳୋକରେ ରହିଛି। ଯାହା ହଉ, ତଥାପି ଆମେ କେଉଁ ସଂସ୍କୃତ ଜାଣିଛେ ଯେ ହଁ ଟୀକା ସୁଦର୍ସ୍ୱାମୀ, ହଁ ସୁଦର୍ସ୍ୱାମୀ
ଯେଉଁ କରିଥିଲେ ସେ ବଲ୍ଲଭ କ'ଣ ତାଙ୍କ ନାଁ ବଲ୍ଲଭ ଭଟ୍ଟ ନା ବଲ୍ଲଭ ଚାର୍ଯ୍ୟ କ'ଣ ରହିବ ବଲ୍ଲଭ ଭଟ୍ଟ ନା କ'ଣ ଏମିତି ସିଏ କହିଥିଲେ ଯେ ମହାପ୍ରଭୁ ସେ କଥା କହିଲେ ସ୍ୱାମୀ ନା ମାନିଆ ବେଶ୍ୟା କରି ଗଣି ସ୍ୱାମୀ ନା ମାନିଆ ହରିଚରଣ ପ୍ରଭୁ ଠିକ୍ ଧରିଛନ୍ତି ପୁରା ଧରିଛନ୍ତି ତେଣୁ ଇଏ ସିଦ୍ଧର୍ଶନ ହେଉଛନ୍ତି ମୂଳ ଆଚାର୍ଯ୍ୟ ସିଏ ଟୀକା ଦେଇଛନ୍ତି ତାଙ୍କ ତାଙ୍କର ଆନୁଗତ୍ୟରେ ସବୁ ଆଚାର୍ଯ୍ୟମାନେ ଟୀକା ଦେଇଛନ୍ତି ବହୁତ ଆଚାର୍ଯ୍ୟମାନେ ଟୀକା ଦେଇଛନ୍ତି ରାଧାଗୋବିନ୍ଦ ମହାରାଜ ବହୁତ ରାଧାଗୋବିନ୍ଦ ମହାରାଜ ନିଜେ ମଧ୍ୟ ଜଣେ ଆଚାର୍ଯ୍ୟ ସେ ଯାହା କହୁଛନ୍ତି ସେଇଟା ମଧ୍ୟ ଗୋଟେ ପ୍ରକୃତ ଟୀକା ତେଣୁ ସେ ବିଭିନ୍ନ ଆଚାର୍ଯ୍ୟମାନଙ୍କ ଟୀକାକୁ ଉଦ୍ଧାର କରିଛନ୍ତି ଆମେ ତାଙ୍କ ଅନୁଗତରେ ଏଇ ବେଣୁଗୀତ କହୁଛେ ତେଣୁ ଆମେ ଯାହା ଶୁଣିଛେ ଅନ୍ତତ ପକ୍ଷେ କହିଦେଲେ ଆପଣମାନେ ଯାହା ଶୁଣିଲେ ଶୁଣିଲେ ଆମର ରହିଲା ମଧ୍ୟ ଷ୍ଟକ୍ ରହିବ ଭବିଷ୍ୟତରେ ମଧ୍ୟ ଶୁଣି ହେବ ଇଏ ମଧ୍ୟ ଇସ୍କନ୍ ଡିଜାଇନ୍ ଟ୍ରିରେ ମଧ୍ୟ ରହୁଛି ଖାଲି ଗୋଟେ ଥର ସରିଯାଉନି ଇଏ ଭଗବାନ କଥା ବହୁତ ଗୁରୁତ୍ୱପୂର୍ଣ୍ଣ କଥା ତେଣୁ ଏଇଭଳି ଭାବରେ ଏ ଯେଉଁ ଶ୍ଳୋକଟି କହୁଛନ୍ତି ରାଧାରାଣୀଙ୍କ ଭାବକୁ ପ୍ରକାଶ କରିଛନ୍ତି ବହୁତ ଆଚାର୍ଯ୍ୟମାନେ ବହୁତ ଟୀକା ଦେଇଛନ୍ତି ହଁ ମୁଁ କହୁଥିଲି କ'ଣ କି ନା ଇଏ ଯେଉଁ ରହିଛି ଇଏ ହରିଶ୍ରୀ କହିଛନ୍ତି ଏ କଥା ଭଗବାନ ଚିନ୍ତା କରୁଛନ୍ତି ମୁଁ ଭବିଷ୍ୟତରେ ନବବର୍ଷ ହେଇଯିବ ମୋତେ ମୁଁ ସେତେବେଳେ ଭଗବତ ଗୀତା କହିବି ତେଣୁ ମୁଁ ବର୍ତ୍ତମାନଠୁ ଗୀତା ପ୍ରାକ୍ଟିସ୍ କରିବି ଗୀତ ପ୍ରାକ୍ଟିସ୍ କରିବି ତେଣୁ ଗୀତ କୀର୍ତ୍ତି ଶବ୍ଦ ବ୍ୟବହାର କରାଯାଇଛି ଭଗବାନ ଗୀତ ବୋଲୁଛନ୍ତି ପ୍ରାକ୍ଟିସ୍ କରୁଛନ୍ତି ପ୍ରାକ୍ଟିସ୍ କରି କରି ଯେତେ ନବେ ବର୍ଷ ହେଇଯିବ ତାଙ୍କୁ ଏ ଛଅ ସାତ ବର୍ଷ ଲୀଳା ଏଇଟା ଛଅ ବର୍ଷ ଲୀଳା ନବେ ବର୍ଷ ଯେତେବେଳେ ହେଇଯିବ ଭଗବାନ ସୁନ୍ଦର ଭାବେ ପ୍ରାକ୍ଟିସ୍ ହେଇଗଲା ତାଙ୍କର ଭଗବାନ ସୁନ୍ଦର ଗୀତ କହିବେ ଭଗବାନ ଗୀତ କହିବେ ଭଗବତ ଗୀତା କହିବେ ଯାହା ସ୍ୱୟଂ ପଦ୍ମ ନାବଶ୍ୟ ମୁଖ ପଦ୍ମାତ୍ମନିଷୁତମ ଗୀତା ଗଙ୍ଗୋଦକଂ ପିତ୍ୱା ପୁନର୍ଜନ୍ମ ନ ବିଦ୍ୟତେ ଏଭଳି ଗୀତା ଭଗବାନ ଗୀତ ଗାନ କଲେ ପଦ୍ମନାଭଶ୍ୟ ଭଗବାନଙ୍କର ଯାହା ସ୍ୱୟଂ ପଦ୍ମନାଭ ଯାହାଙ୍କର ନାଭି ପଦ୍ମଭଳି ସୁନ୍ଦର ସବୁକିଛି ତାଙ୍କର ପଦ୍ମଭଳି ତାଙ୍କର ମୁଖ ପଦ୍ମରୁ ଏଇ ଭଗବତ ଗୀତା ଆସିଛି ଏଇ ଗୀତା ପ୍ରାକ୍ଟିସ୍ କରିଥିଲେ ଏଇଠୁ ଛୋଟ ପିଲାରୁ ଗୀତା ପ୍ରାକ୍ଟିସ୍ କରିଥିଲେ ଗୀତ ପ୍ରାକ୍ଟିସ୍ କରିଥିବାରୁ ଭଗବାନ ମୁଖପଦ୍ମରୁ ଯେଉଁ ଗୀତ ଆସିଲା ଏଭଳି ଗୀତ ବାହାରିଲା ଯାହା ଶ୍ରୁତ୍ୱା ଯାହା ସ୍ୱୟଂ ପଦ୍ମ ନାବଶ୍ୟ ମୁଖ ପଦ୍ମାଗୁଣ ଗୀତା ଗଙ୍ଗୋଦକ ଇଏ ଗଙ୍ଗା ଭଳି ଗଙ୍ଗାରେ ସ୍ନାନ କଲେ କ'ଣ ହେବ ମଳ ନିର୍ମୋଚନ ପୁଂସାଂ ଜଳ ସ୍ନାନ ଦିନେ ଦିନେ ଆମର ଯେଉଁ ସ୍ନାନ କରୁଛେ ଶୌଚ ହେଉଛେ ଗଙ୍ଗାରେ ଆମେ ତ ଗଙ୍ଗା ପାଉନେ ଯେକୌଣସି ଜଳରେ ସ୍ନାନ କରୁଛେ ସେ ଗଙ୍ଗାରେ ସ୍ନାନ କଲେ ମଧ୍ୟ ଦିନେ ଦିନେ ସ୍ନାନ କଲେ ଶୌଚ ତାପରେ ପୁଣି ଅଶୌଚ ହେଇଯିବା କିନ୍ତୁ ଗୀତା ଏଭଳି ଗଙ୍ଗା ଗୀତା ଗଙ୍ଗୋଦକଂ କୃତ୍ୱା ଗୀତାର ଗଙ୍ଗା ଜଳ ଗୀତାର ଶ୍ଳୋକ ଗଙ୍ଗା ଜଳ ଭଳି ଗୀତା ଗଙ୍ଗୋଦକ କୃତ୍ୱା କ'ଣ ହେବ ଆଉ ପୁନର୍ଜନ୍ମ ହେବ ନାହିଁ ଏଭଳି ଗୀତ ପ୍ରାକ୍ଟିସ୍ କରିଦେଲେ ଭଗବାନ ଯେଉଁ ଗୀତ ଶୁଣିଲେ ଆଉ ପୁନର୍ଜନ୍ମ ହେବ ନାହିଁ ଗୀତୁଆ ଶୁଣିଲା ମାନେ ଅଧ୍ୟକ୍ଷ ଦୈବଂ ଧର୍ମ ସମ୍ବାଦ ମହାବୟ ଜ୍ଞାନ ଯଜ୍ଞାନ ତେନା ନିଷ୍ଠସାମ ଇତି ମଭି ଯେଉଁମାନେ କେବଳ ଅଧ୍ୟୟନ କରିବେ ତାର ଅର୍ଥ ବୁଝନ୍ତୁ ନ ବୁଝନ୍ତୁ କରିଦେଲେ ସେମାନେ ଭଗବାନଙ୍କର ଯଜ୍ଞରେ ଭଗବାନଙ୍କର ଜ୍ଞାନ ଯଜ୍ଞରେ ଭଗବାନଙ୍କର ଆରାଧନା କରାଗଲା ତେଣୁ ଏହିଭଳି ଭାବରେ ଭଗବାନ ପ୍ରାକ୍ଟିସ୍ କରୁଛନ୍ତି ବର୍ତ୍ତମାନ ଗୀତ କୀର୍ତ୍ତି ତେଣୁ ଗୋପୀମାନେ କେତେ ଚାହିଁଲେ ମଧ୍ୟ ତାଙ୍କର ଭାବକୁ ସଂଗୋପନ କରିବା ପାଇଁ ଏଠି ସନାତନ ଗୋସ୍ୱାମୀ ଧରିଦେଲେ ଜୀବ ଗୋସ୍ୱାମୀ ମଧ୍ୟ କହିବେ ପର ଶ୍ଳୋକରେ ପରୋକ୍ଷ ଆ ପୂର୍ବରୁ କୁହାଯାଇଛି ନା ପରୋକ୍ଷ ଏ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ଗୋସ୍ୱାମୀମାନେ ସେସବୁ ପଶିଛନ୍ତି ତା ଭିତରୁ ପ୍ରବେଶ କରିଛନ୍ତି ଭାଗବତ ସମୁଦ୍ର ରୂପକ ଭାଗବତ ସମୁଦ୍ରରେ ଅବଧାନ କରିଛନ୍ତି ଭିତରକୁ ଯାଇଛନ୍ତି ତେଣୁ ରତ୍ନକୁ ସବୁ ଆଣିଛନ୍ତି ପ୍ରଭୁପାଦ ମହାରାଜ ମଧ୍ୟ ସେହିଭଳି ଭାବେ ସମସ୍ତ ଆଚାର୍ଯ୍ୟମାନଙ୍କ ଟୀକାକୁ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି ଆମର ଶିଶୁମନ୍ତ ଗୌରବନ୍ଦ ସେ ମହାରାଜ ଯେତେବେଳେ ବହୁତ କଥା କହନ୍ତି ଅନ୍ୟମାନେ ତାକୁ କହନ୍ତି ପ୍ରଭୁପାଦଙ୍କର ଟୀକା ରହିଛି ସବୁ କଥା ନା ପ୍ରଭୁପାଦ ଟୀକା ସବୁ ରହିଛି କିନ୍ତୁ ମଞ୍ଜି ଆକାରରେ ରହିଛି ସଂକ୍ଷେପରେ ରହିଛି ତାକୁ ବିସ୍ତାର କରିଛନ୍ତି ରାଧାଗୋବିନ୍ଦ ସେ ମହାରାଜ ସେଭଳି ବିସ୍ତାର କରିଛନ୍ତି ପ୍ରଭୁପାଦଙ୍କ ଭାବାର୍ଥରେ ସବୁ ରହିଛି କିନ୍ତୁ ଆମେ ବୁଝିପାରିବା ନାହିଁ ତେଣୁ ଆଚାର୍ଯ୍ୟମାନଙ୍କ ଟୀକାରେ ସେସବୁ ତାକୁ ବିସ୍ତାର ଭାବରେ କରାଯାଇଛି କୁହାଯାଇଛି ତେଣୁ ଏଠି କୁହାଯାଉଛି ହରିଶ୍ୱରୀ ମଧ୍ୟ ବହୁତ ସୁନ୍ଦର ଟୀକାକାର ସେ ବହୁତ ସୁନ୍ଦର ଆମେ ଗତଥରିକ ଯେଉଁ କହିଲେ ପୂର୍ବରୁ ଯେଉଁ ବର୍ଣ୍ଣନା କଲେ ବର୍ଷା ଋତୁ ଏବଂ ଶରତ ଋତୁ ସେଥିରେ ମଧ୍ୟ ହରିଶ୍ୱରୀଙ୍କର କଥାକୁ କହିଥିଲେ କାଳିଆ ଦମନ ଲୀଳାରେ ମଧ୍ୟ ହରିଶ୍ୱରୀଙ୍କ କଥାକୁ କହିଛେ ସେ ସମୟ ରାଧାମୋହନ ସେ ମହାରାଜ ହେଉଛନ୍ତି ମୁଖ୍ୟ ତାଙ୍କର ଅନୁଗତ୍ୟରେ ଆମେ ସବୁ କହୁଛେ ନହେଲେ ଆମେ ପଶିପାରିନଥାନ୍ତୁ ହରିଶ୍ୱରୀ କିଏ ଆମେ ଯଦି ମହାରାଜ କଥା ଆମେ ନ ଶୁଣିଥାନ୍ତୁ ତାହେଲେ ଆମେ ସେ ହରିଶ୍ୱରୀ ପାଖକୁ ଆମେ ଯାଇପାରିନଥାନ୍ତୁ ସେ ସଂସ୍କୃତ ସବୁ ଆମେ ପଢ଼ିବା ପାଇଁ ଆମର ଯୋଗ୍ୟତା ନାହିଁ, ଯାହା ଆମେ ଖାଲି ଟିକେ ନରା ପଢ଼ିଥିଲୁ ଅଷ୍ଟମ ଶ୍ରେଣୀରେ ସେତିକିରେ ଥିଲା, ସଂସ୍କୃତ ଆମର ଥିଲା, କିନ୍ତୁ ମହାରାଜଙ୍କ କଥା ଶୁଣି ଆମେ ସବୁ ସଂସ୍କୃତ ଟିକେ ପଶିଲୁ, ଭିତରୁ ପ୍ରବେଶ କରୁଛୁ, ତଥାପି ଆମର ଭୁଲ ଭୁଲବାର ଥିବ। ତେଣୁ ଯାହା ହଉ, ଏଇଭଳି ଭାବରେ ଷଷ୍ଠ ଶ୍ଳୋକରେ କୁହାଯାଉଛି, ଇତି ବେଣୁ ରବଂ ରାଜନ୍ ସର୍ବଭୂତ ମନୋହରଂ ଶ୍ରୁତ୍ୱା ବ୍ରଜ ସ୍ତ୍ରିୟ ସର୍ବା ବର୍ଣ୍ଣୟନ୍ତୁ ଭିରେ ଭିରେ। ଇତି ଶବ୍ଦ କୁହାଗଲା, ଇତି ଶବ୍ଦ ଯେଉଁ କୁହାଗଲା ଆମେ ଯେଉଁ ବର୍ତ୍ତମାନ କୁହାଯାଉ, ଆର ଅର୍ଥ ହେଉଛି ଏଇଭଳି ଭାବରେ, ଇତି ବେଣୁ ରବଂ ରାଜନ୍, ସୁଖଦେବ ଗୋସ୍ୱାମୀ ଯେତେ ପରୀକ୍ଷିତ ମହାରାଜ କହୁଛନ୍ତି, ତାଙ୍କ ଉପରେ ଏତେ ପ୍ରୀତ ହେଇଯାଇଛନ୍ତି, କାରଣ ସେ ପ୍ରଶ୍ନ ପଚାରିଥିବାରୁ ଆନ୍ସର ଦେଉଛନ୍ତି, ଉତ୍ତର ଦେଉଛନ୍ତି। ଆମେ ଯଦି କଥା କହିବୁ, ଆପଣ ଯଦି କେହି ଶ୍ରୋତା ନଥିବେ, ଆମର ଏତେ ଆଗ୍ରହ ଆସିବ ନାହିଁ। ଶ୍ରୋତା ଜଣେ ରହିଲେ ଆମର କେଉଁଠି ଭୁଲିଗଲେ ବା କ'ଣ କଲେ ଆମକୁ ଟିକେ ସାହାଯ୍ୟ କରିବେ, ଏସବୁ ଗ୍ରହଣ କଲେ ଆମର ଆଗ୍ରହ ଆସିବ। ଶ୍ରୋତା ଯଦି ଶ୍ରୋତା କେହି ନାହାନ୍ତି, ରାମଜୀ ଯଦି ଶୁଣୁଛନ୍ତି, କିନ୍ତୁ ରାମଜୀଙ୍କ ସହିତ କ'ଣ ଆମର ଭାବର ଆଦାନ ପ୍ରଦାନ ହୋଇପାରିବ? ତେଣୁ ଇତି ପେଣୁ ରବଂ ରାଜନ୍, ସେଥିରେ ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦିତ ହୋଇଯାଉଛନ୍ତି, କାରଣ ପରୀକ୍ଷିତ ମହାରାଜ ସେ ପ୍ରଶ୍ନ ପଚାରୁଛନ୍ତି, ତେଣୁ ତାଙ୍କ ଉପରେ ବହୁତ ଖୁସି ହେଇକି ରାଜନ୍ ସମ୍ବୋଧିତ କରିଛନ୍ତି। ଇତି ବେଣୁ ରବମ୍, ଏହିଭଳି ଭାବରେ ବେଣୁ ରବମ୍, ବେଣୁର ଯେଉଁ ବେଣୁ ଗୀତ ସବୁ ଆସିଲା, ବେଣୁ ରବମ୍, ବେଣୁ ନାଦ ସବୁ ଶୁଣି, ଇତି ବେଣୁ ରବମ୍ ରାଜନ୍ ସର୍ବଭୂତ ମନୋହରମ୍, ସର୍ବଭୂତ, ଆମେ ଦେଖିଲେ ନା ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ସର୍ବଭୂତ କହିଲେ ବ୍ରହ୍ମଲୋକ ପର୍ଯ୍ୟନ୍ତ ସେ ଯାଇଥିଲେ। ବେଣୁରବ ପ୍ରକୃତରେ ମନୋହର ଥିଲା, କିନ୍ତୁ ଭଗବାନ ଏଇ ଯେଉଁ ବେଣୁ ନାଦ କରୁଛନ୍ତି କେବଳ ଗୋପୀମାନଙ୍କ ପାଇଁ କରୁଛନ୍ତି, ତେଣୁ ଅନ୍ୟମାନେ ସେଇଟା ଗ୍ରହଣ କରିପାରିଲେ ନାହିଁ। ତେଣୁ ସର୍ବଭୂତ ମନୋହରମ୍, ସମସ୍ତେ ବର୍ଣ୍ଣନା କରାଯିବ, 13 ଶ୍ଳୋକରେ ବର୍ଣ୍ଣନା କରାଯିବ କେମିତି ସମସ୍ତେ ବେଣୁ ଦ୍ୱାରା କେମିତି ପ୍ରଭାବିତ ହେଉଛନ୍ତି। ଯେଉଁଟାକ ପାଷାଳ ହୋଇଯାଉଛି, କ'ଣ ପାଣି ହୋଇଯାଉଛି, ଯମୁନା ଯେ ତଳକୁ ଯିବା କଥା ସେ ଉପରକୁ ଯାଉଛି, ଏସବୁ ଆମେ ଗତକାଲି କହିଥିଲେ ଶାଲବେଗ ଗୀତ, ଆଜି ମଧ୍ୟ ଆଜି ଗୋଟେ ଶାଲବେଗ ଗୀତ ବୋଲିବା। ତେଣୁ ଏଇଭଳିଆ ସର୍ବଭୂତ ମନୋହର, ସମସ୍ତଙ୍କ ପାଇଁ ବହୁତ ମନୋହର, ଆମେ ଜୀବନରେ ଯଦି ଥରେ ସେ ବଂଶୀଧ୍ୱନି ଶୁଣିଯିବା ତାହେଲେ ଆମ ଜୀବନ ସାର୍ଥକ ହୋଇଯିବ। ଏଇ ବଂଶୀଧ୍ୱନି କଥା ମାଧ୍ୟମରେ ଆମେ ବଂଶୀଧ୍ୱନି ଶୁଣିବା, ବଂଶୀଧ୍ୱନି ଭଗବାନ ବଂଶୀନାଦନ ବଂଶୀବାଦନ କରୁଛନ୍ତି, ଯେଉଁମାନେ ସେମାନେ ଶୁଣିଛନ୍ତି ସେମାନେ ଯେଉଁଭଳି ଭାବରେ ବର୍ଣ୍ଣନା କରିଛନ୍ତି, ସେହି ବର୍ଣ୍ଣନାକୁ ଆଚାର୍ଯ୍ୟମାନେ ଯେଉଁଭଳିଆ ବର୍ଣ୍ଣନା କରିଛନ୍ତି ତାକୁ ଯଦି ଆମେ ଶୁଣିବା ବା ସେଇଭଳିଆ ବର୍ଣ୍ଣନା କରିବା, ଆମେ ମଧ୍ୟ ସେ ବଂଶୀଧ୍ୱନି ଶୁଣିପାରିବା, ବଂଶୀଧ୍ୱନି ଆମର ଜୀବନ ଧନ୍ୟ ହୋଇଯିବ ବେଣୁ ଗୀତି ଶୁଣି। ତେଣୁ ଏହିଭଳି ଭାବରେ ଇତି ବେଣୁ ରବମ୍ ରାଜନ୍ ସର୍ବଭୂତ ମନୋହର, ମନକୁ ଆନନ୍ଦିତ କରିଦେବ, ମନୋହର ମନକୁ ହରିନେବ, ମନଟା ଭଗବାନ ପାଖରେ ଲାଗୁନାହିଁ, ଭଗବାନ କଥା ଶୁଣିବା ପାଇଁ ମନ ଆସୁନାହିଁ, କିନ୍ତୁ ଏଭଳି ଭଗବାନ କଥା ମନକୁ ହରଣ କରିବ, ଆକର୍ଷିତ ହେଇ ଆସିବେ, ମନ ମାନେ ଆକର୍ଷିତ ହୋଇଯିବ ମନୋହରମ୍। ଏବଂ ଶ୍ରୁତ୍ୱା ବ୍ରଜ ସ୍ତ୍ରିୟ ସର୍ବା, ଯେତେ ବ୍ରଜରେ ସ୍ତ୍ରୀ ଥିଲେ, କୋଟିଏ ଥିଲେ, କୋଟିଏ ଗୋପୀ ଥିଲେ ବୋଲି କୁହାଯାଏ, 1 କୋଟି ବତୁଣ ଠାକୁର ବର୍ଣ୍ଣନା କରିଛନ୍ତି। ତେଣୁ ଏସବୁ ସମସ୍ତେ ଶୁଣି ଶ୍ରୁତ୍ୱା ବ୍ରଜ ସ୍ତ୍ରିୟ ସର୍ବେ, ଏମାନେ ସବୁ ବ୍ରଜ ସ୍ତ୍ରୀ କହିଲେ ଯେଉଁମାନେ ମାତୃଭାବ ସ୍ତ୍ରୀମାନେ ସେ ନୁହନ୍ତି, ଯେଉଁମାନେ ଭଗବାନଙ୍କୁ ପ୍ରେୟସୀ ଭାବରେ ଗ୍ରହଣ ପରକୀୟା ଭାବରେ ଗ୍ରହଣ ପରକୀୟା ରସ ଆସ୍ୱାଦନ କରୁଛନ୍ତି ସେମାନେ, ସେମାନଙ୍କର ସଂଖ୍ୟା ହେଉଛି 1 କୋଟି। ତେଣୁ ସେମାନେ ସବୁ ସମସ୍ତେ ସର୍ବା ବର୍ଣ୍ଣୟତ ଅଭିରେ ଭିରେ ଆସି ପହଞ୍ଚିଗଲେ, ତାଙ୍କର ରହିଛି ସ୍ଥାନ, ରହିଛି ଖଟି ଖଟି କରିବା ପାଇଁ ସ୍ଥାନ ରହିଛି, ସେଠି ଆସି ପହଞ୍ଚିଗଲେ ଭଗବାନ ବିଷୟରେ ଗୁଲିଖଟି ଆରମ୍ଭ କଲେ, ଭଗବାନ ବିଷୟ କଥା ଆରମ୍ଭ କଲେ, ଅଭିରେ ଭିରେ ଆଲିଙ୍ଗନ କରିବା, ସେଇ ଯେଉଁ ବଂଶୀଧ୍ୱନି ଶୁଣିକିରି ବଂଶୀଧ୍ୱନିକୁ ଆଲିଙ୍ଗନ କରୁଛନ୍ତି ବା ଭଗବାନଙ୍କୁ ଆଲିଙ୍ଗନ ମନ ଦ୍ୱାରା ମନୋହରମ ମନକୁ ହରଣ କରିନେଇଛନ୍ତି, ବଂଶୀଧ୍ୱନିକୁ ଆଲିଙ୍ଗନ କରୁଛନ୍ତି, ଭଗବାନଙ୍କୁ ଆଲିଙ୍ଗନ କରୁଛନ୍ତି, ଗୋପୀମାନଙ୍କୁ ଭଗବାନ ବୋଲି କୃଷ୍ଣ ବୋଲି ଭାବିକିରି ଆଲିଙ୍ଗନ କରୁଛନ୍ତି। ଏଇଭଳି ଭାବରେ ତାଙ୍କର ବର୍ଣ୍ଣନା ଆରମ୍ଭ ହେବ 13 ଶ୍ଳୋକରେ, 7-19 ଏ 13 ଶ୍ଳୋକରେ ତାଙ୍କ ବର୍ଣ୍ଣନା ଆରମ୍ଭ ହେବ। ଆମର ସେଭଳି କିଛି ତର୍ତ୍ତର ହେବା ନାହିଁ, ଆମେ ଗୋଟେ ଗୋଟେ କଥା କହିବା, ଗୋଟେ ଗୋଟେ ଶ୍ଳୋକ କହିବା କଥା, ଆମେ ତ ଅଧିକା କହୁଛେ, କିନ୍ତୁ ଆମର ରାଧାଗୋବିନ୍ଦ ସ୍ୱାମୀ ମହାରାଜ ଯେଉଁଭଳି ଭାବରେ କହିଛନ୍ତି, ବିଭିନ୍ନ ଆଚାର୍ଯ୍ୟମାନେ ଯେଉଁ କହିଛନ୍ତି, ଆମେ ସେଇଟା କହିବା। ତେଣୁ ଏଇ ବର୍ଣ୍ଣନା କରିବା ପାଇଁ ଆରମ୍ଭ କଲେ, ଏଠି ଯେଉଁ ଆରମ୍ଭ କଲେ କିଭଳି ଆରମ୍ଭ କଲେ, ତେଣୁ ଏଠି ପ୍ରଶ୍ନ ଆସେ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି, ସେ କହିଲେ ଯେ ସେମାନେ ତ କହିପାରିନଥିଲେ, ପୁଣି କେମିତି କହିଲେ? ପ୍ରଥମେ କୁହାଗଲା ନା ସେ କହିପାରିଲେ ନାହିଁ, ତେଣୁ ସୁଖଦେବ ଗୋସ୍ୱାମୀ ତାଙ୍କର ଭାବକୁ ବ୍ୟକ୍ତ କଲେ। ତାହେଲେ ଯଦି କହିପାରିନଥିଲେ ପୁଣି ଏବେ କେମିତି କହିଲେ? ନା ବିଶ୍ୱନାଥ ଠାକୁର ତାଙ୍କର ସେ ପ୍ରଶ୍ନ ଉଠାଇକି ତା'ର ଉତ୍ତର ଦେଉଛନ୍ତି। ଇତି ଶବ୍ଦ ଯେଉଁ କୁହାଗଲା, ସୁଖଦେବ ଗୋସ୍ୱାମୀ ଯେଉଁ କହିଲେ ଇତି ଇତି ବେଣୁ ରବଂ ଶୁତ୍ୱା, ଏଇଭଳି ଭାବରେ ବେଣୁନାଥ ଇତି ଶବ୍ଦରେ ଅର୍ଥ ହେଉଛି କ'ଣ? ଇତି ଅମରକୋଷରେ ବର୍ଣ୍ଣନା କର, ଇତିର ଶବ୍ଦର ଅନେକ ଅର୍ଥ ରହିଛି, ସାତଟି ଅର୍ଥ ରହିଛି। ହେତୁ, ପ୍ରକରଣ, ପ୍ରକାର ଆଦି, ସମାପ୍ତି, ସମାପ୍ତି ସୁ ଏବ ଇତି ଅମର। ଇତି ଶବ୍ଦର ଅର୍ଥ ମଧ୍ୟ ସମାପ୍ତି। ସମାପ୍ତି କହିଲେ ଭଗବାନ ସବୁ ଚିନ୍ତା କରୁଥିଲେ, କହିପାରୁନଥିଲେ, ତାପରେ ସେ ବର୍ତ୍ତମାନ ପୁଣି ସମାପ୍ତ ହୋଇଗଲା, ସେ କଥା ସରିଗଲା, ବର୍ତ୍ତମାନ ତାଙ୍କର କଥା ଆରମ୍ଭ ହେବ। ଇତି ଅମର, ଏଇ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ସେଇଟା ସରିଗଲା, ତାପରେ ବର୍ତ୍ତମାନ ତାଙ୍କର ବର୍ତ୍ତମାନ ପୁଣି ଭାବ ଆସିଲା, କଥା ଆସ କଥା ବର୍ତ୍ତମାନ ପ୍ରଥମେ ବାହାରି ପାରୁନଥିଲା କଥା ମୁଖରୁ, ତାପରେ ବର୍ତ୍ତମାନ କଥା କହିବେ। ଇତି ବେଣୁ ରବମ ଶୁତ୍ୱା, କ'ଣ କହିବେ? ସାତ ଶ୍ଳୋକରୁ ବେଣୁ ଗୀତ ବର୍ଣ୍ଣନା କରାଯିବ, ସାତରୁ ଉଣେଇଶ, ଏ ତେରଟି ଶ୍ଳୋକ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଆମେ କହିବା, ଆମର ସମୟ ହୋଇଯାଇଛି, ତେଣୁ ଆସନ୍ତାକାଲି ଠୁ କହିବା। କାହାର କିଛି ପ୍ରଶ୍ନ ଅଛି କି କ'ଣ ଅଛି, ନହେଲେ ଗୋଟେ ସୁନ୍ଦର ସଙ୍ଗୀତ ଗାନ କରିବା, ଯଦି କିଛି ସନ୍ଦେହ ବିଶେଷ ନାହିଁ, ଆମେ ଗୋଟେ ସଙ୍ଗୀତ ଗାନ କରିବା। ଆମର ଇଏ ଶୁଣିଥିଲେ, କିଏ ଶୁଣିଥିଲେ? ସେଠି ଯେଉଁମାନେ ଥିଲେ ସେମାନେ ଶୁଣିଥିଲେ, ଏବଂ ଭକ୍ତମାନେ ମଧ୍ୟ ଶ୍ରବଣ କରନ୍ତି, ଭଗବାନ ବେଣୁଧ୍ୱନି ଶ୍ରବଣ କରନ୍ତି। ତେଣୁ ଭକ୍ତ ଶାଲବେଗ ମଧ୍ୟ ସେଇ ବଂଶୀଧ୍ୱନି ଶ୍ରବଣ କରିଥିଲେ, ସେ ସବୁ ଦୃଶ୍ୟ ସବୁ ଦେଖୁଥିଲେ। ତେଣୁ ସେଇଟା ଆମେ ଗତକାଲି ବର୍ଣ୍ଣନା କରିଥିଲୁ ଗୋଟିଏ ସଙ୍ଗୀତ, ଆଜି ଆଉ ଗୋଟିଏ ସଙ୍ଗୀତ ବୋଲିବା। ତେଣୁ ଏଇ ଯେଉଁ ବଂଶୀଧ୍ୱନି ଶୁଣି, ଏ ଯେଉଁ ତେରଟି ଶ୍ଳୋକରେ ଗୋପୀମାନେ ଯେଉଁ କଥା କହିବେ, ସେମାନେ ବଂଶୀ ଉପରେ ତାଙ୍କୁ ତାକୁ ବଂଶୀକୁ ଭାବନ୍ତି, ଇଏ ମୋର ସୌତୁଣୀ, ବଂଶୀ ମୋର ସୌତୁଣୀ, ରାଧାରାଣୀ ବା ଗୋପୀମାନେ ଭାବନ୍ତି, ଏ ସଞ୍ଚାରୀ ଭାବ ଆମେ ଶୁଣିବା ଶୁଣିବା କାଲିଠୁ, ସଞ୍ଚାରୀ ଭାବ, ଏ ଗୋଟେ ଅସୁୟା ଭାବ ଆସୁଛି। ଯଦିଓ ବଂଶୀ ହେଉଛି ଗୋଟେ କ'ଣ, ଗୋଟେ କ'ଣ ପାଷାଣ, ଗୋଟେ ନିର୍ଜୀବ ବସ୍ତୁ, ଗୋଟେ ବାଉଁଶରେ ତିଆରି ବଂଶୀ, କିନ୍ତୁ ସେ ଭାବୁଛନ୍ତି ଗୋଟେ ସଜୀବ ବସ୍ତୁ, ଏବଂ ଇଏ ହେଉଛନ୍ତି ଆମର ସୌତୁଣୀ। ଏଇଭଳି ଭାବରେ ସେ ସବୁ କଥା କହିବେ, ତେରଟି ଶ୍ଳୋକରେ ବର୍ଣ୍ଣନା କରାଯିବ। ତେଣୁ ରାଧାରାଣୀ କୌଣସି କୌଣସି ଉପାୟରେ ଚେଷ୍ଟା କରି ସେ ବଂଶୀଟିକୁ ନେଇଗଲେ, ଚୋରି କରି ନେଇଗଲେ, କାରଣ କୃଷ୍ଣ ସବୁବେଳେ ବଂଶୀ ଦେବାଦନ କରୁଛନ୍ତି, ଶୋଇଲାବେଳେ ମଧ୍ୟ ତାଙ୍କର ମୁଖରେ ବଂଶୀ ରହିଥିବ। ଏଇଟାକୁ ଦେଖିଲେ ରାଧାରାଣୀ ସହିପାରନ୍ତି ନାହିଁ, ସେ ଭାବନ୍ତି ଇଏ ମୋର ସୌତୁଣୀ, ତେଣୁ ସେ ଚୋରେଇ ନେଇଯାଇଛନ୍ତି। ଭକ୍ତ ଶାଲବେଗ ରଚନା କରୁଛନ୍ତି ରାଧାରାଣୀ, ବର୍ତ୍ତମାନ କୃଷ୍ଣ ଯାଇ ତାଙ୍କୁ ପ୍ରାର୍ଥନା କରୁଛନ୍ତି, ବଂଶୀଟି ଆମର ଦେଇଦିଅ, ପୋଲିସ ଷ୍ଟେସନ ନ ଯାଇକିରି, ପୋଲିସ ରିପୋର୍ଟ ନ ଦେଇକିରି ସେ ଯାଉଛନ୍ତି ରାଧାରାଣୀ ପାଖକୁ, କାରଣ ପୋଲିସ ମଧ୍ୟ ଭୟ କରିବ ରାଧାରାଣୀ, ସେ ବୃନ୍ଦାବନ ସବୁ ମାଲକାଣୀ, ତାଙ୍କ ବିରୁଦ୍ଧରେ କ'ଣ ସେ କେସ୍ କରିବେ। ତେଣୁ କୃଷ୍ଣ ନିଜେ ଯାଇକିରି ମାଗୁଛନ୍ତି, ରାଧାରାଣୀକୁ ପ୍ରାର୍ଥନା କରୁଛନ୍ତି, ଗୋ ରାଧେ ବଂଶୀଟି ଆମର ଦିଅ, ଗୋ ରାଧେ ବଂଶୀଟି ଆମର ଦିଅ, ହସ୍ତର କଙ୍କଣ ଗଳା ରତ୍ନ ହାର, ହସ୍ତର କଙ୍କଣ ଗଳା, ହସ୍ତର କଙ୍କଣ ଗଳା ରତ୍ନ ହାର, ହସ୍ତର କଙ୍କଣ ଗଳା ରତ୍ନ ହାର, ଯାହା ଇଚ୍ଛା ତାହା ନିଅ ଗୋ ରାଧେ, ବଂଶୀଟି ଆମର ଦିଅ ଗୋ ରାଧେ, ରାଧାରାଣୀ କହୁଛନ୍ତି ନା ମୁଁ ବଂଶୀଟି ଦେବିନି, ମୋର ସୌତୁଣୀ କରିଦେଇଛ ତାକୁ, ତୁମର ହସ୍ତର କଙ୍କଣ ବହୁତ ମୂଲ୍ୟବାନ କଙ୍କଣ, ସୁନାର ହେଲେ ମଧ୍ୟ କ'ଣ ଅଛି, ରତ୍ନ ହାର ପିନ୍ଧିଲେ କ'ଣ ଅଛି, ମୋର ସେସବୁ କିଛି ଦରକାର ନାହିଁ, ମୁଁ ତ ନେଇ ନାହିଁ, ମୁଁ ଚୋରି କରେ ନାହିଁ, ରାଧାରାଣୀ କହୁଛନ୍ତି। ତେଣୁ କୃଷ୍ଣ କହୁଛନ୍ତି, ଅତି ଯତ୍ନରେ ବଂଶୀ ଗଢ଼ାଇଲି, ଅତି ଯତ୍ନରେ ବଂଶୀ ଗଢ଼ାଇଲି, ସୁନାର ବେଣ୍ଡ ଲଗାଇ, ସୁନାର ବେଣ୍ଡ ଲଗାଇ, କେ ଯାଇ କହିବ ମାତାଙ୍କ ଛାମୁରେ, କେ ଯାଇ ମାତାଙ୍କ ଛାମୁରେ, ବଂଶୀ ମନେଲେ ଚୋରାଇ ଓରା ଦେ ଆମର ଧିଏ, ବଂଶୀ କୃଷ୍ଣ କହୁଛନ୍ତି ମୁଁ ଜାଣିଛି ତମେ ନେଇଛ, ମୁଁ ସେଇଟା ସାଧାରଣ ବଂଶୀ ନୁହଁ, ମୁଁ ବହୁତ ଯତ୍ନ କରି ସେ ବଂଶୀଟି ଗଡ଼େଇଥିଲି। ନା କ'ଣ ଯତ୍ନ କରିଥିଲ? ନା ସୁନାର ବେଣ୍ଟ ଲାଗିଛି, ଆମର ମା' କରିଛନ୍ତି ସେଇଟା, ମୋତେ ବାଡ଼ିରେ ବର୍ତ୍ତମାନ ସୁନାର ବେଣ୍ଟ ଲଗେଇଥିଲେ। ଏବଂ ବର୍ତ୍ତମାନ ଯିଏ କିଏ ଯାଇ କହିବ ମା'ଙ୍କୁ ଏଇ କିଏ ନେଇଗଲା, ଚୋରି କରି ହଜିଗଲା, ଏସବୁ କରିଗଲ। ତେଣୁ ମଝି ମୋର ମୁଁ ଜାଣିଛି ତମେ ନେଇଛ, ତେଣୁ ଏଇଟା ମୁଁ ଯାଇ କହିବି ଯଦି ବା ମୋତେ ବାଡ଼େଇ ବର୍ତ୍ତମାନ କାହିଁକି ତୁ ଏଭଳି ଅବଢ଼ା କରିଥିଲୁ, ସେ କେମିତି ନେଲା ଚୋରି କରି ତୋଠୁ ନେଇଗଲା କେମିତି। ତେଣୁ ରାଧାରାଣୀ ମୋତେ ଦେଇଦିଅ ବଂଶୀଟି। ନା ମୁଁ ନେଇଥିଲେ ସିନା ଦେବି, ମୁଁ ତ ନେଇ ନାହିଁ, କେଉଁଠି ଆଣିବି ମୁଁ। ତେଣୁ ଭଗବାନ କହୁଛନ୍ତି କଳା ବନ୍ଧା ଶାଢ଼ୀ ପିନ୍ଧିବାର ବେଳେ, କଳା ବନ୍ଧା ଶାଢ଼ୀ ପିନ୍ଧିବାର ବେଳେ, ଅନାଇଥିଲି ତୋ ତୋତେ, ଅନାଇଥିଲି ତୋତେ, ଆଗର ପଣ ତ ପଛକୁ ପକାଇ, ଆଗର ପଣ ତ ପଛକୁ ପକାଇ, ବଂଶୀ ଲୁଚାଇଲୁ ମୋତେ ଗୋ ରାଧେ, ବଂଶୀଟି ଆମର ଦିଅ ଗୋ ରାଧେ, ଯେତେବେଳେ ରାଧାରାଣୀ ରାସଲୀଳା କରୁଥିଲେ, କୁଞ୍ଜରେ ରହିଥିଲେ, ରାଧାକୃଷ୍ଣ କୁଞ୍ଜରେ ରହିଛନ୍ତି। ସେହି ସମୟରେ ରାଧାରାଣୀ ଯେତେବେଳେ ତାଙ୍କର କଳା ବନ୍ଧା ଶାଢ଼ୀ, ଗୋଟେ ସୁନ୍ଦର ଶାଢ଼ୀ ପିନ୍ଧୁଛନ୍ତି, ପହଞ୍ଚିଲା ପିନ୍ଧୁଥିଲା ବେଳେ କୃଷ୍ଣ ତାଙ୍କର ରୂପ ପ୍ରତି ଆସକ୍ତ ହେଇକି ରହିଛନ୍ତି। ରାଧାରାଣୀ ଦେଖିଲେ ବର୍ତ୍ତମାନ ସମୟ ଅଛି ଚୋରି କରିବା ପାଇଁ, ସେ କ'ଣ କଲେ ନା ଆଗର ପଣତଟାକୁ ପଛକୁ ପକାଇ ଦେଇକିରି କରିଦେଇକିରି ବଂଶୀଟାକୁ ନେଇଗଲେ। ଭଗବାନ ସବୁ ଦେଖିଲେ ଜାଣନ୍ତି, ଜାଣିଛି ତମେ ସେହି ସମୟରେ ନେଇଯାଇଛ, ପ୍ରକୃତ ଆଗର ପଣତରେ ପଛକୁ ପକାଇ ଦେଉଥିଲ, ପିନ୍ଧୁଥିଲ, ସେହି ସମୟରେ ନେଇଯାଇଛି ମୁଁ ଜାଣିଛି। ହଁ ତେଣୁ ଦିଅ ମନ ମା ବାଡ଼େଇବେ, ନା ମୁଁ ନେଇନାହିଁ, ଯେତେ କହିଲେ ତମେ କହିଲ ମୋତେ ମୁଁ ନେଇନାହିଁ, ପ୍ରକୃତରେ ମୁଁ ନେଇନାହିଁ, ଯଦି ମୁଁ ନେଇଛି ଦେଖୁନ କେଉଁଠି ମୋ ପାଖରେ ଅଛି ଦେଖ। ତେଣୁ ପୁଣି କୃଷ୍ଣ କହୁଛନ୍ତି ବଂଶୀ ଚାରିପାଖେ ସୁବର୍ଣ୍ଣ ଚୁଆଣି, ବଂଶୀ ଚାରିପାଖେ ସୁବର୍ଣ୍ଣ ଚୁଆଣି, ବାନା ଉଡ଼େ ତିନି ପୁର, ବାନା ଉଡ଼େ ତିନି ପୁର, କହେ ସାଲ ବେଗ ଜାତିରେ ଯବନ, କହେ ସାଲ ବେଗ ଜାତିରେ ଯବନ, ଫଟିଆ ନାଗର ବର ଗୋରାଧେ, ଚିଠି ଆମର ଦିଅ ଗୋରାଧେ, ବଂଶୀ ଆମର ଦିଏ। ଏ ବଂଶୀ ସାମାନ୍ୟ ବଂଶୀ ନୁହଁ, ତା ଚାରିପାଖରେ ସୁନା ସବୁ ଛାଉଣି ହେଇଥିଲା। ଏବଂ ସେ ବାନା ଉଡ଼େ ତିନି ପୁର ବଂଶୀର ଯେଉଁ ଗୀତ ସେତେ ଏତେ ସୁନ୍ଦର ଭାବରେ ହେଇଛି, ବଂଶୀ ତିଆରି ତିନି ପୁରରେ ତାର କଥା ଆସୁଛି, ସ୍ୱର ଯାଉଛି। ତେଣୁ ଶାଲବେଗ ସେ ଶବ୍ଦ ଶୁଣିଛନ୍ତି, ତେଣୁ ଶାଲବେଗ ଜାତିରେ ଯବନ ହେଲେ ମଧ୍ୟ ଆମେ ବହୁତ ହୀନ ହେଲେ ମଧ୍ୟ ଆମର ପ୍ରକୃତ ଯୋଗ୍ୟତା ନାହିଁ ସେ ବଂଶୀଧ୍ୱନି ଶୁଣିବା ପାଇଁ। ତେଣୁ ଆମେ ଯେତେ ହୀନ ହେଲେ ମଧ୍ୟ ହଟିଆ ନାଗର ବର ଭଗବାନ କୃଷ୍ଣଙ୍କ ପାଖରେ ଆମେ ପ୍ରାର୍ଥନା କରିବା, ଆମକୁ ଟିକେ ସେ ବଂଶୀଧ୍ୱନି ଶୁଣା। ତେଣୁ ଏଇଭଳି ଭାବରେ ରାଧାଙ୍କୁ କୃଷ୍ଣ ଯେତେ ମାଗିଲେ ମଧ୍ୟ କୃଷ୍ଣ ରାଧା ଦେଉନାହାନ୍ତି। ତେଣୁ ଯେତେବେଳେ ଆସିଲେ ଭଗବାନ କଂସ ପଠାଇଲେ ରାଧା ରାମକୃଷ୍ଣ ବା କୃଷ୍ଣ ବଳରାମକୁ ନେଇଯିବା ପାଇଁ, ତେଣୁ କୃଷ୍ଣ ବହୁତ ଖୋଜିଲେ ବଂଶୀ, ତାପରେ ଯାଇକି କହିଲେ ରାଧାରାଣୀ ଦେଇଦିଅ ମୁଁ ବର୍ତ୍ତମାନ ଯିବି ମଥୁରାକୁ, ମୋର ବଂଶୀଟା ଦିଅ। ଦେଲେ ନାହିଁ ବଂଶୀକି, ଦେଲେ ନାହିଁ ରାଧାରାଣୀ, ଏଭଳି ଚିପେଇକି ରଖିଲେ। ତେଣୁ ଭଗବାନ ଯେଉଁ ଯାଇଛନ୍ତି ବୃନ୍ଦାବନରୁ, ତାଙ୍କ ବଂଶୀଟି ଆଉ ପାଇଲେ ନାହିଁ, ସେ ନେଇପାରିଲେ ନାହିଁ। ତେଣୁ ମଥୁରା ଦ୍ୱାରକା ସବୁଠି ଗଲେ, କିନ୍ତୁ ବଂଶୀ ପାଇଁ ସେ ଝୁରି ହେଲେ, ବଂଶୀ ପାଇଲେ ନାହିଁ, ତେଣୁକରି ବହୁତ ମନ ଦୁଃଖରେ।
ଏଇଭଳି ଭାବରେ ବେଣୁଗୀତି ଆମେ ଆସନ୍ତାକାଲିଠୁ ସପ୍ତମ ଶ୍ଳୋକରୁ 19 ଶ୍ଳୋକ 13 ଶ୍ଳୋକରେ ଏ ବେଣୁଗୀତି ଶ୍ରବଣ କରିବା। ବହୁତ ଆଚାର୍ଯ୍ୟମାନେ ବହୁତ କଥା କହିଛନ୍ତି। ଆମେ କହିଥିଲେ କାଲି ଏ ଗୋପୀମାନଙ୍କର ଯେଉଁ ଗୀତ, ଇଏ ହେଉଛି ଭୁବନ ପୁନାତି, ସମସ୍ତ ଭୁବନ ପବିତ୍ର କରିଦେବ। ଆମେ ଗତକାଲି କହିଥିଲେ, ଏଇଟା ଉଦ୍ଧବ କହିଥିଲେ, ବନ୍ଦେ ନନ୍ଦ ବ୍ରଜ ସ୍ତ୍ରୀଣା ପଦରେଣୁ ଅଭିକ୍ଷଣ ସ ଯାସ୍ୱାଂ କୃଷ୍ଣ କଥ ଗୀତଂ ପୁନାତି ଭୁବନ ତ୍ରୟମ୍। ଏଭଳି ଗୋପୀମାନଙ୍କର ରାଧାରାଣୀଙ୍କର କଥା ଯେଉଁ ରହିଛି, ଗୀତର ସବୁ କଥା ସବୁ ରହିଛି, ଯେଉଁମାନେ ଶୁଣିବେ ସେମାନେ ପବିତ୍ର ହୋଇଯିବେ। ଆଜି ଆମେ ସେ ଗୋପୀମାନଙ୍କର କଥା, ରାଧାରାଣୀଙ୍କ କଥା କିଛି ଶୁଣିଲେ, ଏବେ ଆସନ୍ତା 13 ଶ୍ଳୋକରେ ମଧ୍ୟ ତାଙ୍କ କଥା ଶୁଣିବା, ତେଣୁ ଆମେ ମଧ୍ୟ ପବିତ୍ର ହୋଇଯିବା। ତେଣୁ ଏଇଭଳି ଭାବରେ ଆମର କଥାକୁ ଏଠି ବିଶ୍ରାମ ଦେବା। ଯଦି କାହାର କିଛି କହିବାର ନାହିଁ, ସମୟବଦ୍ଧ ହୋଇଯାଇଛି, ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ବେଣୁଗୀତି କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଜୟ ସମ୍ବେଦ ଗୌରବକୁନ୍ଦ କି ଜୟ ଭାଇ ଗୋପମାନନ୍ଦେ ଜୟ ଶ୍ରୀ ଗୋପାଳ ମହାରାଜ କି।